Vasudevaya.
Hare Krishna.
Hare Krishna, Hare Krishna, Hare Krishna. ये जो उपस्थित ना पर महाराज पर एक विचित्र उपस्थित ना हमारे कितने पचपन पचीस
मामा तो कितने पचीस
धर्म पाल दया करवा निर्दय व्यक्ति कौन धर्म कर सकते
ସେମାନେ ଜୀବହିଂସା କରୁଛନ୍ତି, ପ୍ରାଣୀ ହିଂସା କରୁଛନ୍ତି, ସେମାନେ କି ଧର୍ମ କରିବେ? ଲକ୍ଷ୍ମୀ ଦେବୀ ତାଙ୍କର ସେକଥା କହିଛନ୍ତି, ଧର୍ମ କ'ଣ ଯେଉଁଠି ସବୁଦତା ନାହିଁ, ପ୍ରାଣୀ ହିଂସା କରୁଛନ୍ତି, ସେ କି ଧର୍ମ? ଧର୍ମ ଗୋଟି ବାଦ ହେଉଛି ଦୟା। ତେଣୁ ସେ ଦୟା ହେଲେ ମଧ୍ୟ ଦୟା ମଧ୍ୟ କେବେ ତାକୁ ମଧ୍ୟ ତ୍ୟାଗ କରିବାକୁ ପଡ଼ିବ। ଭକ୍ତିବାଦୀ ଦର୍ଶେ, ଯଦି ସେ ଦୟା ଦ୍ୱାରା ଭକ୍ତି ବାଧିତ ହେଉଛି, ଭକ୍ତି ବାଧାପ୍ରାପ୍ତ ହେଉଛି, ତାହେଲେ ସେ କେସ୍ରେ ସେ ଭକ୍ତି ମଧ୍ୟ ତ୍ୟାଗ କରିବାକୁ ପଡ଼ିବ। ଏ ବିଶ୍ୱନାଥ ଚକ୍ରବର୍ତ୍ତୀକୁ ତାଙ୍କ ଭାଷାରେ କହୁଛନ୍ତି। ଏବଂ ତମ ମୃଗମ ପୋଷା ମାସ କୃଷ୍ଣ ଚତୁରିମ୍ବା ଅଙ୍ଗୁରୀ, ଚତୁରିମା ଅଙ୍ଗୁରୀ ଭଗବାନଙ୍କର ଚତୁର୍ଥ, ଭଗବାନଙ୍କ ଚତୁରତା ସାଗର ଭଳି। ତେଣୁ ସେ ଭଗବାନ ତାଙ୍କର ଏଇ ଚାତୁର୍ଯ୍ୟ ସାଗରରେ ଭରତ ମହାରାଜଙ୍କୁ ପକେଇ ଦେଇଛନ୍ତି, ଯେଉଁଥିପାଇଁକି ଭରତ ମହାରାଜଙ୍କର ଏଇ ଦୟା ଆସିଛି, ସେଇ ଦୟା ମାଧ୍ୟମରେ ତାଙ୍କର ଭକ୍ତିରୁ ପତନ ହେଇଯିବ। ତେଣୁ ପ୍ରଥମେ ଅନୁତାପୁଦ୍ଧିତ୍ୱା ତାଙ୍କୁ ପ୍ରଥମେ ଅନୁତାପ ଅନୁତାପ ରୂପକରେ ସାଗରରେ ତାଙ୍କୁ ପକେଇଲେ ଭଗବାନ। ତାପରେ ସ୍ୱପ୍ରେମା ବହୁ ହିମଜୟ, ତାପରେ ଭଗବାନଙ୍କ ପ୍ରେମ ରୂପକ ସାଗରରେ ମୁଁ ତାଙ୍କୁ ପକେଇଲେ। ତେଣୁ ଭଗବାନଙ୍କର ଭକ୍ତବାତ୍ସଲ୍ୟତା ଦେଖାଉଛନ୍ତି ଏଇ ମାଧ୍ୟମରେ, ଏଠି ଭଗବାନ ଭକ୍ତବତ୍ସଲ। ତେଣୁ ଏହି ପ୍ରସଙ୍ଗରେ ଅଷ୍ଟମଧ୍ୟାୟ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରିଚିତ ମହାରାଜ କହୁଛନ୍ତି ଯେ ଏକଦା ଯେଉଁ ମହାନ ଧ୍ୟାନ କୃତା ନିଶେଷିକାଶ୍ୟକୋ ବ୍ରହ୍ମାକ୍ଷର ମଧୁଜୁଣାନ ମୁହୂର୍ତ୍ତତ୍ରୟ ମୁଦକାନ୍ତ ଉପବିଶେ ଉପବିବେଶ। ତେଣୁ ଏହିଭଳି ଭାବରେ ଭକ୍ତି ମାର୍ଗରେ ସେ ଅଗ୍ରସର ହେଉଥିଲା ବେଳେ ଗୋଟିଏ ଥର କ'ଣ ହେଇଛି, ଏକଦା ତୁ ମହାନ ଅଧ୍ୟାନ ସେ ଯେଉଁ ଗଣ୍ଡୁତି ନଦୀ ଅଛି ସେ ନଦୀ କୂଳରେ ସୁଦାମ ସେ ସ୍ନାନ ଇତ୍ୟାଦି ସାରି ନିଜ ନୈନନ୍ଦ କାର୍ଯ୍ୟକଳରେ ସ୍ନାନ ଇତ୍ୟାଦି ସାରି ବ୍ରହ୍ମକ୍ଷର ଜପ କରୁଛନ୍ତି। ଓମ୍ ଯେଉଁ ରହିଛି ବ୍ରହ୍ମାକ୍ଷର, ଏଇ ବ୍ରହ୍ମକ୍ଷର ଭଗବାନଙ୍କ ନାମ ଜପ କରୁଛନ୍ତି। ଓମିତ୍ୟକାକ୍ଷରମ୍ ବ୍ରହ୍ମ ଭଗବତୀତାରେ ଭଗବାନ କହିଛନ୍ତି। ସମସ୍ତ ବେଦରକୁ ଯଦି ଗୋଟିଏ ଅକ୍ଷରରେ ପ୍ରକାଶ କରାଯାଏ ସେ ହେଉଛି ଓମ୍ ବା ପ୍ରଣବ, ପ୍ରଣବ ସର୍ବବେଦେଷୁ। ଏବଂ ଏହି ଓମକାର ମନ୍ତ୍ର ଉଚ୍ଚାରଣ କରି ଓମିତ୍ୟକାକ୍ଷରମ୍ ବ୍ରହ୍ମ ଅଭିଗୁଣାନ ଏହିଭଳି ଭାବରେ ଯେତେବେଳେ ସେ ଜପ କରୁଛନ୍ତି, ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି, ସେହି ସମୟରେ ମୁହୂର୍ତ୍ତ ତ୍ରୟ ମୁଦକାନ୍ତ ଉପବିବେଶ, ଏହିଭଳି ଭାବରେ ତିନି ମୁହୂର୍ତ୍ତ ଯଦି ସେହି କରି ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି। ତେଣୁ ସେହି ସମୟରେ କ'ଣ ହେଲା ନା ଏ ଭଗବାନଙ୍କ ଦ୍ୱାରା ଏହି ଘଟଣାଟି ତଦା ରାଜନ୍ ହରିଣା ପିପାଶୟା ଜଳାଶୟାଭ୍ୟାସମ୍ ଏକୈବ ଉପଯୋଗାମ। ତେଣୁ ସେହି ସମୟରେ ତତ୍ର ତଦା ରାଜନ୍ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ପରିଚିତ ମହାରାଜଙ୍କୁ, ସେତେବେଳେ ରାଜନ୍ ଶବ୍ଦରେ ସମ୍ବୋଧନ କରୁଛନ୍ତି କାହିଁକି ନା ଏ ମୋର ବହୁତ ବହୁତ ଗମ୍ଭୀର ଘଟଣା, ତେଣୁ ସାବଧାନ ହୋଇ ଶୁଣିବା ପାଇଁ ରାଜନକୁ ସମ୍ବୋଧନ କରୁଛନ୍ତି। ତତ୍ର ତଦା ରାଜନ୍ ହରିଣା ପିପାସ ହରିଣ ବହୁତ ପିପାସ ବହୁତ କୃଷା ହେଇଛି, ତେଣୁ ଜଳାଶୟାଭ୍ୟାସ ଏଇ ଜଳାଶୟକୁ ଆସି ପହଞ୍ଚେଇ ନଦୀ ପଟରେ ପହଞ୍ଚନ୍ତି। ଏବଂ ଏକୈକ ସାଧାରଣତଃ ହରିଣମାନେ ତାଙ୍କର ଦଳରେ ଯାଆନ୍ତି, କିନ୍ତୁ ଏ ହରିଣୀଟି ସ୍ତ୍ରୀ ହରିଣଟି ସେ ଏକିକା ଆସି ପହଞ୍ଚି ତୁଷା ହେଇଯାଇଛି, ତାଙ୍କର ଦଳକୁ ଦଳଠାରୁ ସେ ବିଚ୍ଛିନ୍ନ ହେଇଯାଇଛି, ତେଣୁ ଉପଜଗାମ ଆସି ପହଞ୍ଚିଯାଇଛି। ସେଇଠି ଇଏ ଯେଉଁ ବ୍ରହ୍ମାକ୍ଷର ଜପ କରୁଛନ୍ତି ସେହି ସମୟରେ ଦେଖୁଛନ୍ତି ଘଟଣାଟି ଦେଖୁଛନ୍ତି ଘଟଣାଟି ଦେଖୁଛନ୍ତି ଆମ ନିୟମ ରହିଛି ଜପ କରିବାର କେମିତି ଜପ କରିବ ବୋଲି যে সমকায় স্থির বিবাহ ধারণ অচরণ স্থির সম্প্রক্ষ্য নাসিকাগ্রস্থ বিশেষান অবলোকন এমনি জপ করবে মন্ত্র ধ্যান করবে সমকায় স্থির বিবাহ শরীর এবং মস্তকে সরলীকা করেছিল এবং সম্প্রক্ষ্য নাসিকাগ্রস্থ নাসিকার অগ্রভাগ দেখবে তার অর্থ আখিটা পুরা খোলবে না কি পুরা বন্ধ করবে না এইভাবে ভাবে জন জপ করা কথা বা ধ্যান করা কথা তেমন আমার ভরত মহারাজ সেইভাবে ভাবে ধ্যান করছে তথাপি এই শব্দ দেখি বা কিছু হোক কোণী উপায় সে ডিস্টর্বান্স হয়ে দেখিদে এই ঘটনাটি দেখিদে এবং সেই সময় তয়া কেটিমান উদকে তাবদেব অবিচুরেণ নদত মৃগপতে উন্নাদ রোগ ভয়ঙ্কর উদপত সেই সময় জড়ে সে পানি পিবা আসছি মরণটি সেই সময় তয়া কেটিমান বহুত পুষ্ট হয়েছি তেমন সে বহু আতুর ভাবে পানি পিবা বসলা বেড়ে পানি পুষলা বেড়ে সেই সময় উদকে পানি পিবা আরম্ভ করেছি সেই সময় তাবদেব ঠিক সেই সময় বেশি যে পিবা আরম্ভ করেছি গোটিয়ে লোক নিয়েছি কি না এইভাবে ভাবে তাবদেব অভিদূরে বেশি দূরে নবুক নিকটরে নদ গর্জন ছিলা মৃগপতে মৃগপতি হচ্ছে সিংহ ভগবন্ত সমস্যায় ভগবান কেছেন মৃগাণাম মৃগোদ্রহ বা পশুমান গোটে হচ্ছে সিংহ তেমন সেই সিংহ সিংহপরে গোটে নাম হচ্ছে হরি ভগবান নরহরি নৃসিংহদেব নৃসিংহ ধারণ করেছিলেন তেমন সে অভিদূরে নদত মৃগপতে উন্নাদ বহুত ভয়ঙ্কর লোক ভয়ঙ্কর উদপত খুব ভীষণ শব্দ হল লোক ভয়ঙ্কর শব্দ এখানে শব্দ হল কিন্তু কেউ দেখিনা সিংহ রহিলা কোণ হল সেই সব কিছু কুহযায় না তেমনি আচার্য মানে কুহতি যে ভগবানের ইচ্ছায় ভগবান নৃসিংহদেব গর্জন করে জয় ভগবান নৃসিংহদেব কি এবং সে গর্জন শুনি ভরত মহারাজ কোশ ভয় হল না একথা রক্ষে করার কথা গর্জন শুনলে যে কি ভয় করেছিল গোটে কুকুরের ভয় আসলে আমি ভয় করে যাচ্ছি আর সিংহের গর্জন শুনলে কোণ নহ কিন্তু যে ভক্তিরে উন্নতি করছেন সে সব সময় অভয় সে ভয় না অভয়ান জ্ঞান যোগ করতে ভগবান কৈছে ভগবান মানে আশ্রয় নিয়েছেন সে অবয়তা প্রাপ্ত হয়েছেন গীতা মহাত্মারে একটা বর্ণনা করা যাই যে ষোড় অধ্যায় মহাত্মারে বর্ণনা করা যাই গোটে রাজার গুজরাটর রাজা গুজরাটে রাজ্য স্বরাষ্ট্র নগর সেটা সে রাজ্যের যে রাজা ছিল খড়গবাবু তাঙ্কর গোটে হাতি ছিল সে হাতির নাম হচ্ছে হরিবর্ধন সে হাতি গোটে থর পাগল হয়েযাই তেমন পাগল হয়ে যেতবে রাস্তায় যাওছিল সমস্ত ভয় করে পড়ে যাচ্ছে পাগল হাতি কি তার সামনে আসলে ভয় করে পড়ে যাচ্ছে এবং সেই সময় সেই পাখরে নদীরে জন ব্রাহ্মণ স্নান করছে তেমন সে স্নান সারি যেতবে আসছেন অন্য মানে তা কৌশল দেখ হাতি আসছি আগুক যাও না উপরক যাও না হাতি আসছি কেউ তথাপি সে কোণে ভয় করে নথিলে তেমন সে যাই পহঞ্চিগলে সে হাতি পাখু হাতি পাগল হয়েকি আসছি কিন্তু এ ব্রাহ্মণ জনক হাতি পাখে হাতির সুন্দরের হাত পকাই দেলে হাত দিয়ে দিয়ে এই ষোড়শ অধ্যায়ের শ্লোক যে রয়েছেন অভয় সত্য সংশোধি জ্ঞান যোগ ব্যবস্থিত এই শ্লোক পাঠ করা আরম্ভ করে তেমন এটি শুনি সে হাতিটি শান্ত হয়ে গেল তেমন রাজা খড়গবাবু যেত জানলে খবর পাইলে সে ব্রাহ্মণকে ডাকিলে তুমি কোণ মন্ত্র বলিল যেপাই সে পাগল হাতি শান্ত হয়ে গেল কোণ সে মন্ত্র से भगवत गीता सर्व संध्यार अभयम सर्व संसदीय ज्ञान योग व्यवस्थित नाम नमस्त लज्ञस्त सदाय तपाज ये 24 की श्लोक रहे सर्व संध्यार ये हूँ दैव अस्त्र विभाग योग यही पाठ करेंगे अध्यात्म पाठ करेंगे यही भाव से अभ्यता प्राप्त हे तेणु भरत महाराज ये कि भक्तिर अत्यंत उन्नत स्तर को जाते जदि आम भय होती बुझाई पड़े जो आम भक्ति अग्रगति करना जो भक्ति अग्रगति करते भय करते ना नरेंटर कहीं क्या एक्टा रही है पूर्व प्रणाम एक एक्टा रोते बण में बहुत हिंसा जंतु रही भय करेंगे सी कौन एक भगवान को प्रदान करेंगे भय का कारण से जानते कि अधिकपति भगवान को रक्षा करना भक्त मान को तेणु भगवान पूर्ण विश्वास जहाँ भय नए कि हरिणटी जो शुणीदेला ये शब्द लोक भयंकर भयंकर शब्द तमुपुद्य सामृगवधु प्रकृति विप्रवा चटिकर निरीक्षण सुतराम भी हरिभय अभिनिवेश व्यग्र हृदया पारिप्लव दृष्टि अगत तृषा भया सहसा एव उच्चता कि हरिणटी साधारण सहजे मृग मैंने सहजे सब भय रहने ये प्रकृति विप्लवा प्रकृति से भाव में सब भय कर समस्त भोजन समस्त सब उद्भिन्न अवस्था था वर्णना कर समस्त उद्भिन्न था कहीं ये शरीर धारण कर शरीर तो होती असत शरीर भागवत सप्तम स्कंधे प्रहलाद महाराज पिता को कथा कहते तो साधु मनी अश्रवर्त देना सदा समुद्रीन दिया असत प्रभा समस्त सब उद्भिन्न अवस्था था तेणु जो हिरण्यकश्यप पचारे पुत्र को पांच वर्ष बाड़क जब पुत्र कौन श्रेष्ठ शिक्षा करते कह देखा कौन पाठ पढ़े छोट पिला से आप कौन कहते कथा कहे कि प्रहलाद महाराज से मातृगर्भ में भगवान भक्त नारद मुनि कृपा भगवान भक्त रहते तेना से बहुत गंभीर कथा कही पिता पिता को पिता भी संबोधन करना साधु मानी अश्रवर्ज्य अश्र सम्राट अश्रश्रेष्ठ ये हूँ श्रेष्ठ शिक्षा तत्साधु मनी अश्रवर्ज्य देना सदा समुद्री धीरा सत्रहा सब दे खाली मनुष्य नुह जिते पशुपक्षी कीट मुक्त अच्छा समस्त बड़े उद्विग्न अवस्था था कहीं असत प्रभा ये शरीर जो धारण कर असत शरीर से समस्त उद्विग्न अवस्था था तेणु हे अश्रश्रेष्ठ मोर ये शिक्षा हूँ श्रेष्ठ शिक्षा कौन ना विद्वान पाद गृहमंद कूपम बनन कथो जब हरिमाश्रय वन को जाए ये जो गृह भगवान को भजन हो ना से गृह त्याग करी वन को जाए भगवान हरि का भजन करवा कथा हरे कृष्णा 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 हरे 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 राम 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 हरे तेणु ये जो हरिण से स्वाभाविक भाव तरह भय रही जो शब्द सुनला एमती सब भय रही कहीं मत खाईदेव ये भय रही जिते शुणा सिंह नाम से आहरी भयभूत होगा तेणु कम उपस्थित सा मृगवधु से हरिणी नाम हरिणी प्रकृति विश्वा सब व्याकुल सुख थाए से शब्द शुणी आहुत बेस व्याकुल होगा तेणु चकित निरीक्षण सुतराम भी हेड का पी पारा ना पानी पीवा पानी बंद होगा देखा कौन कड़े आसती सिंह कुकुर आसती तेणु हरि भय अभिनिवेश व्यग्र हृदय हरि भय अभिनिवेश होगा तेणु व्यग्र हृदय कौन कला पारिप्लव दृष्टि भय कौन कर ना अगत तृषा और पानी पी पारा ना बहुत शोष होती है पानी पी पारा ना अगत तृषा भय सहसा एवं उच्चता तेनाली भयर दे அதுவும் ஏற்படல, சில சாயலும் ତାର ଗର୍ଭ ଶିଶୁଟି ଗର୍ଭବସ୍ତୁରୁ ବାହାରି ପଡ଼ିଲା, ଜ୍ୱନି ନିର୍ଗତ ହେଇଗଲା, ଅବଗଣିତ ଜ୍ୱନି ନିର୍ଗତ ଗର୍ଭ ସ୍ରୋତସେ ନିଜ ପାଖ ସେ ନେଇ ପଡ଼ିଲା ବେଳକୁ ଜଣକୁ ନେଇତା ଭିତରେ ସେହି ସମୟରେ ଏଇ ସଂକ୍ରାନ୍ତି ଯାହା ହେଇଗଲା ସେଇ ଜଣରେ ମଧ୍ୟ ସେ ବି ପଡ଼ିଗଲା ନିଜ ପାଖ। ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକ ଭାଷାରେ କହୁଛନ୍ତି, ଯେଉଁମାନେ ଗର୍ଭବତୀ ନାରୀ ଏମାନେ ଅତ୍ୟଧିକ ହର୍ଷ କିମ୍ବା ଭୀତି ଅନୁଭବ କରନ୍ତି ତାହେଲେ ତାଙ୍କର ଗର୍ଭପାତ ହେବାର ଆଶଙ୍କା ଅଛି, ତେଣୁ ସେମାନଙ୍କୁ ସେଥିରୁ ରକ୍ଷା କରାଯିବା ଉଚିତ। ଏଭଳି ଭାବରେ ଯେତେବେଳେ ଏଇ ଦୃଶ୍ୟ ଦେଖୁଛନ୍ତି ଭରତ ମହାରାଜ, ତେଣୁ ସେ କ'ଣ କରିବେ, ତାଙ୍କ ପଟେ ବର୍ତ୍ତମାନ କ'ଣ କର୍ତ୍ତବ୍ୟ, ତେଣୁ ସୁଖଦେବ ସ୍ୱାମୀ କହୁଛନ୍ତି ଯେ ତତ୍ ପ୍ରସବ ଓ ସର୍ପଣ ଭୟକ୍ଷତା ପୁରା ସ୍ୱଗଣେନ ବିଯୁଜ୍ୟମାନା କଷ୍ଟାଚି ଗର୍ଜା କୃଷ୍ଣ ସାରଥି ନିପାତ ଅଥଚ ମମହାର। ତେଣୁ ସେ ହରଣଟି ରଙ୍ଗ ଥିଲା କଳା ରଙ୍ଗ, କୃଷ୍ଣ ସାରଥି କୃଷ୍ଣ ରଙ୍ଗ ଥିଲା ଦରିଦ୍ର। ସେ ଏହିଭଳି ଭାବରେ ଯେତେବେଳେ ଭାବ ବହୁତ ଭୟ କରି ନଦୀକୁ ଡେଇଁ ପଡ଼ିଛି ସେହି ସମୟରେ ତାର ଗର୍ଭପାତ ହୋଇଯାଇଛି ଏବଂ ସେ ହରିଣଟି ସେ ନଦୀରେ ପା ଦେଇ ଯାଇଛି ଆରମ୍ଭ ଯାଇଛି ସେଠି ଗୋଟେ ଯେଉଁ ରହିଛି କ'ଣ ଗୁମ୍ଫା ଗୋଟେ ରହିଛି ସେ ଗୁମ୍ଫାରେ ପଡ଼ି ସେ ମୃତ୍ୟୁବରଣ କରିଲା। ତେଣୁ ବର୍ତ୍ତମାନ କଥା ହେଉଛି କ'ଣ କରିବେ ଭରତ ମହାରାଜ, କ'ଣ କରିବେ। ତେଣୁ ତନ୍ତୁ ଏଣ କୁଳକଂ ଦୁର୍ବଣଂ ସ୍ୱଦଶା ମୁହେମାନ ଅବିବିଚ୍ଛ ଅପବିଧଂ ବନ୍ଧୁଇବ ଅନୁକମ୍ପେୟା ରାଜସି ଭରତ ଆଦାୟ ମୃତ ମାତର ନୀତି ଆଶ୍ରମ ବଲମ ଅନ୍ୟ। ତେଣୁ ଭରତ ମହାରାଜଙ୍କର କର୍ତ୍ତବ୍ୟ ଥିଲା ଯେ ତାକୁ ଉଦ୍ଧାର କରିବେ, ତାଙ୍କ ଆଖି ଆଗରେ ଏଇ ଘଟଣାଟି ହେଉଛି, ଗୋଟେ ମୃତ୍ୟୁବରଣ କରିବ ତାହେଲେ କ'ଣ କରିବା କଥା, ନା ସେ ମୃତ୍ୟୁବରଣ କରୁ ଆମେ ଭଗବାନଙ୍କ ଦର୍ଶ କରିବା ନା, ଜଣେ ତାକୁ ଉଦ୍ଧାର କରିବାକୁ ପଡ଼ିବ ଅନୁକମ୍ପୟା ଦିନ ଅନୁକମ୍ପୟା, ଇଏ ହେଉଛି ଭକ୍ତଙ୍କର ଲକ୍ଷଣ। ଭକ୍ତଙ୍କର ଲକ୍ଷଣ କହୁଛନ୍ତି କ'ଣ ନା କିଛି କ୍ଷେବ କାହାରୁତ ସେଠି ଖାଲି କରୁଣା କରିବା ତା ନୁହଁ, ତାଙ୍କ ପ୍ରତି ଯଦି କିଛି ଜଣେ ଅପରାଧ କଲେ ମଧ୍ୟ ତାଙ୍କ ପ୍ରତି କିଛି ଦ୍ରୋହ କଲେ ମଧ୍ୟ ତଥାପି ତାକୁ ଖାତିର ନ କରି ସେ ତାଙ୍କର କେମିତି କଲ୍ୟାଣ ହେବ ସେ ଚିନ୍ତା କରିବେ, ଇଏ ସାଧୁର ଗୁଣ ରହିଛି। କିଛି କ୍ଷେବ କାହାର ସୃଜନ ସର୍ବଦେହିନା, ସମସ୍ତଙ୍କ ପ୍ରତି ସେମାନେ ସମାନ ଭାବରେ ଆଚରଣ କରନ୍ତି, ଅଜାତ ଶତ୍ରୁର ଶାନ୍ତା ତାଙ୍କର କିଛି ଶତ୍ରୁ ନାହାନ୍ତି, ସବୁବେଳେ ଶାନ୍ତ ଅବସ୍ଥାରେ ଥାଆନ୍ତି, ଇଏ ହେଉଛି ସାଧୁର ସାଧୁର ଲକ୍ଷଣ, ସାଧୁ ସାଧୁ ଲକ୍ଷଣ। ତେଣୁ ତମକୁ ଏଣେ ଲୋକ ଏ ହରିଣ ଶିଶୁକୁ ଦେଖି କୃପଣ ବର୍ତ୍ତମାନ ହୀନ ଅବସ୍ଥାରେ ରହିଛି, ସ୍ୱଦଶା ଅନ୍ୟ ମା ସେଇ ବନ୍ଧୁକିନାଟିର ସ୍ରୋତରେ ସେ ଭାସିଯାଉଛି, ସେ ଡୁବି ଯାଉଛି, କେତେବେଳେ ଉଠୁଛି ଏଇଭଳି ଭାବରେ ଯାଉଛି। ତେଣୁ ଅଭିଜ୍ଞା ଏକଥା ଦେଖି ଅପବିଧମ ଆଉ କେହି ନାହାନ୍ତି ସ୍ୱଗନ କେହି ନାହାନ୍ତି, ମା ଚାଲିଯାଇଛି, ତେଣୁ ବନ୍ଧୁ ଏଇ ଅନୁକମ୍ପୟା ସାଧୁ ଯେ ସମସ୍ତଙ୍କ ବନ୍ଧୁ ସୃଜନ ସର୍ବଦେହିନା, ଭଗବାନ ଯେଭଳି ସମସ୍ତଙ୍କ ବନ୍ଧୁ ସେଭଳି ଭାବରେ ସାଧୁ ମଧ୍ୟ ସମସ୍ତଙ୍କ ବନ୍ଧୁ, ପରୋପକାର କେମିତି ପରର ଉପକାର କରାଯିବ ଏ ସାଧୁର ମୁଖ୍ୟ ଲକ୍ଷଣ। ସାଧୁର ଅନେକ ଲକ୍ଷଣ ରହିଛି କିନ୍ତୁ ମୁଖ୍ୟ ଲକ୍ଷଣ ହେଉଛି କେମିତି ପରର ଉପକାର କରାଯିବ, ସାଧୁର ଲକ୍ଷଣ। ସମସ୍ତ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଏଇଟା ପରର ଉପକାର କରିବା। ବିଶେଷ ଭାବରେ ଚୈତନ୍ୟ ମହାପ୍ରଭୁ ଏଇଟା କହିଛନ୍ତି ଯେ ଭାରତ ଭୂମିଟି ମନୁଷ୍ୟ ଜନ୍ମ ହେଲ ଦା ଜନ୍ମ ସାର୍ଥକ କରିବାର ପର ଉପକାର। ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ବହୁତ ଭାଗ୍ୟବାନ। ତେଣୁ ବିଶେଷ ଭାବରେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ବହୁତ ଉଚ୍ଚ ଭାଗ୍ୟ ଫଳରେ ସୁସ୍ଥ ହୋଇପାରିଛି। ସ୍ୱର୍ଗର ଦେବତାମାନେ ଏବଂ ପ୍ରାର୍ଥନା କରନ୍ତି, ପ୍ରଭୁ ଆମର ଏ ଦେବଜନ୍ମ ସରିଗଲା ପରେ ଆମକୁ ଭାରତବର୍ଷରେ ଗୋଟେ ମନୁଷ୍ୟ ଦାନ କରନ୍ତୁ, ଏତିକି ଆମେ ପ୍ରାର୍ଥନା କରୁଛୁ ଆପଣଙ୍କୁ। ଭାରତ ପ୍ରତିଶୋଧରେ ତାଙ୍କର ଏକତି ରହିଛି, ଦେବତାମାନଙ୍କ କଥା ରହିଛି। ତେଣୁ ମହାପ୍ରଭୁ କହୁଛନ୍ତି, ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି, ଭାରତ ଭୂମିଟିଏ ମନୁଷ୍ୟ ଜନ୍ମ ହେଲେ ଯାହା ଭାରତବର୍ଷରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ଜନ୍ମ ସାର୍ଥକ କରିବାର ପ୍ରଭୁପ୍ରଭା ଜନ୍ମ ସାର୍ଥକ ମନୁଷ୍ୟ ଜନ୍ମ କେମିତି ଆମେ ସାର୍ଥକ ହବ ନା, ଯଦି ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ଶରଣରେ ଯିବା, ବ୍ରହ୍ମାଣ୍ଡ ଭୂମିକୁ କୁହନ୍ତୁ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିକତା ବିଜ, ଗୁରୁଙ୍କର କୃପାରୁ ଭଗବାନଙ୍କ କୃପାରୁ ଯଦି ଆମେ ଭକ୍ତିଲତା ପ୍ରାପ୍ତ ହେବା, ତାହେଲେ ଆମେ ଜନ୍ମ ସାର୍ଥକ ହେଇଯିବା, ଭାଗ୍ୟବାନ ହେଇଯିବା। ତେଣୁ ଏଇଭଳି ଭାବରେ ଜନ୍ମ ସାର୍ଥକ କରି ଖାଲି ଆମର ଜନ୍ମକୁ ସାର୍ଥକ କଲେ ହେବ ନାହିଁ, ପର ଉପକାର କରିବାକୁ ପଡ଼ିବ। କିଭଳି ଭାବରେ ଉପକାର କରିବା, ଅନେକ ପ୍ରକାର ଉପାୟ ଅଛି ପରର ଉପକାର କରିବା ପାଇଁ, କିନ୍ତୁ ମହାପ୍ରଭୁ କହୁଛନ୍ତି ଶ୍ରେଷ୍ଠ ଉପକାର କେଉଁଟା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ଭାଇଆ ତାରି ହେଉଛି ଶ୍ରେଷ୍ଠ ଉପକାର। ଯାହାକୁ ଦେଖିବା ତାଙ୍କୁ ଭଗବାନଙ୍କ କଥା କହିବା, ଆଜି ଆମର ଏଇ କାର୍ଯ୍ୟକ୍ରମ ହେଉଛି ଏଇ ଉପକାର ପାଇଁ କରାଯାଇଛି। ପ୍ରଭୁପାଦ ମହାରାଜ ଏଇ ମହାପ୍ରଭୁଙ୍କର ଆଜ୍ଞା ନେଇ ମହାପ୍ରଭୁଙ୍କର ନିର୍ଦ୍ଦେଶକୁ ପାଳନ କରି ସାରା ପୃଥିବୀରେ ଏଇ ଭଗବାନ କଥା ପ୍ରଚାର କରିଛନ୍ତି। ତେଣୁ ସେଇ ପରମ୍ପରାରେ ଆମର ଯେଉଁ ବିସ୍କରଣରେ ଗୁରୁଦେବ ଶିଷ୍ୟ ମହାରାଜ ସେ ମଧ୍ୟ ଏଇ କଥା ପ୍ରଚାର କରୁଛନ୍ତି, ଓଡ଼ିଶା ଓଡ଼ିଶା ବାହାରେ ପୃଥିବୀ ଭାରତ ବାହାରେ ମଧ୍ୟ ପ୍ରଚାର କରିଛନ୍ତି କଥା। ତେଣୁ ସେଇ ପରମ୍ପରାରେ ଆମେ ଚାହୁଁଛେ, ଆମର ଆମେ ଚେଷ୍ଟା କରୁଛୁ ଯେ ଆମର ପ୍ରୟାସ ହେଉଛି କିଭଳି ଆମେ ଲୋକମାନଙ୍କର କିଛି ଉପକାର କରାଯିବ। ଲୋକମାନେ ବହୁତ ଦୁଃଖରେ ଅଛନ୍ତି, ସେମାନେ ଜାଣିପାରୁନାହାନ୍ତି ସେମାନେ ଦୁଃଖରେ ଅଛନ୍ତି ବୋଲି, ତେଣୁ ତାଙ୍କୁ କେମିତି ଉପକାର କରାଯିବ ଏଇ ଭଗବାନ କଥା ମାଧ୍ୟମରେ ଲୋକମାନଙ୍କୁ ଉପକାର କରାଯିବ। ତେଣୁ ଏଇ ଭଗବାନ କଥା ଏତେ ଗୁରୁତ୍ୱପୂର୍ଣ୍ଣ, ଭଗବତ ଗୀତାର ଅଷ୍ଟମ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଜ ଇଦମ୍ ପରମ ଭୂୟଂ ମଧ୍ୟ ବିଦାସତି ନା ତସ୍ମାତ୍ ମନୁଷ୍ୟ କଶ୍ଚିନ୍ କ୍ରିୟ। ଭଗବତ ଗୀତାରେ ଯେଉଁ ବିଭିନ୍ନ ପ୍ରକାର ଜ୍ଞାନ ରହିଛି ତାଠୁ ସବୁଠାରୁ ମୂଲ୍ୟତମ ଜ୍ଞାନ ହେଉଛି ଏଇ ଭକ୍ତି। ଯେଉଁମାନେ ଏଇ ଭକ୍ତିକୁ ପ୍ରଚାର କରନ୍ତି ଭଗବାନ କହୁଛନ୍ତି ସେମାନଙ୍କଠାରୁ ଆଉ ମୋର କିଏ ଅଧିକ ପ୍ରିୟତମ ନୁହନ୍ତି, ନା ତସ୍ମାତ୍ ମନୁଷ୍ୟ କଶ୍ଚିନ୍ କ୍ରିୟପୂତମ ଆଉ କିଏ ଅଧିକ ମୋର ପ୍ରିୟତମ ନୁହନ୍ତି। ତେଣୁ ଏଇ ଉପକାର କରିବା ଏ ମନୁଷ୍ୟର କର୍ତ୍ତବ୍ୟ। ଭାଗବତ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ତାଙ୍କର ସାଙ୍ଗବାଳକମାନଙ୍କ ସହିତ ଉଦାହରଣ କରୁଛନ୍ତି, ସେଇ ସମୟରେ ବୃକ୍ଷକୁ ଦେଖି ସେ କଥା କହୁଛନ୍ତି ଯେ ମନୁଷ୍ୟ ଜଣେ ଏତାବତ୍ ଜନ୍ମ ସାଫଲ୍ୟମ ଦେହିନା ଇହ ଦେଇଛୁ ପ୍ରାଣୀ ଅର୍ଥେଇ ଦିଆ ବାଚା ଶ୍ରେୟ ଆଚରଣ ସଦା। ଖାଲି ଯେ ମନୁଷ୍ୟମାନେ ପରୋପକାର କରୁଛନ୍ତି ତାହା ନୁହଁ, ବୃକ୍ଷମାନେ ଦେଖନ୍ତୁ ବୃକ୍ଷମାନେ କେତେ ପରୋପକାର କରୁଛନ୍ତି, ସମସ୍ତେ ପରର ଉପକାର କରୁଛନ୍ତି। ଦେହିନା ଇହ ଦେଇଛୁ ଯିଏ ଦେହ ଧାରଣ କରିଛନ୍ତି ତାର ଜନ୍ମ ସଫଳ ହେବ ସେଇଥିରେ, ଏତାବତ୍ ଜନ୍ମ ସାଫଲ୍ୟମ ଦେହିନା ଇହ ଦେଇଛୁ ପ୍ରାଣୀ ଅର୍ଥେଇ ଦିଆ ବାଚା ପ୍ରାଣ ପ୍ରଦାନ କରି ଆମେ ଅନ୍ୟର ଉପକାର କରିବେ, ଅର୍ଥ ମାଧ୍ୟମରେ ଉପକାର କରାଯିବ, ବୁଦ୍ଧି ମାଧ୍ୟମରେ ଉପକାର କରାଯିବ ଏବଂ ବଚନ ମାଧ୍ୟମରେ ମଧ୍ୟ ଉପକାର କରାଯିବ, ଶ୍ରେୟ ଆଚରଣ ସଦା। ତେଣୁ ଭରତ ମହାରାଜ ଯିଏକି ଅତ୍ୟନ୍ତ ଉନ୍ନତ ସ୍ତରରେ ତାଙ୍କ କଥା ଆମେ କ'ଣ କହିବା, ଏ ସାଧୁର ଲକ୍ଷଣ ହେଉଛି ଏଇଟା। ଆଗତ ବର୍ଣ୍ଣନା କରାଯାଇଛି ଯେତେବେଳେ ସମୁଦ୍ର ମନ୍ଥନରୁ ଅମୃତ ବାହାରିବା ପୂର୍ବରୁ ଯେଉଁ ବିଷ ବାହାରିଥିଲା ସେହି ସମୟରେ ସମସ୍ତ ଅସୁରମାନେ ଦେବତାମାନେ ଶିବଜୀଙ୍କ ପାଖରେ ଯାଇକି ପ୍ରାର୍ଥନା କରିଥିଲେ। ତେଣୁ ଶିବଜୀ ଏ ସମଗ୍ର ମାନବ ସମାଜକୁ କଲ୍ୟାଣ କରିବା ପାଇଁ ନିଜେ ସେ ବିଷୟକୁ ପାଳନ କରିଥିଲେ ଏବଂ ସୁଖଦେବ ଗୋସ୍ୱାମୀ ଏକଥା ଯେଉଁ କହିଛି ମହାରାଜ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଇଏ ହେଉଛି ଶ୍ରେଷ୍ଠ ଆରାଧନା। ଶ୍ରେଷ୍ଠ ଆରାଧନା କି କ'ଣ ନା, ଏଇ ଅନ୍ୟର ଉପକାର କରିବା ଇଏ ହେଉଛି ଶ୍ରେଷ୍ଠ ଆରାଧନା। ତପ୍ୟନ୍ତି ଲୋକ ତାହେନ ସାଧୁ ପ୍ରାୟତନା ପରମାରାମ ପ୍ରତି ପୁରୁଷତା କିଳତ୍ମଣି। ସମସ୍ତେ ଚିନ୍ତା କରି ଗର୍ଭିତ ହେଉଛନ୍ତି। ତପ୍ୟନ୍ତି ଲୋକ ତାହେନ ସାଧବ, କିନ୍ତୁ ଯେଉଁମାନେ ସାଧବ ଯେଉଁମାନେ ସାଧୁ ସେମାନେ ତାଙ୍କୁ କେମିତି ସେଥିରୁ ଉଦ୍ଧାର କରିବେ ସେଇଥିପାଇଁ ସେମାନେ ଚେଷ୍ଟା କରନ୍ତି ବା ଚିନ୍ତା କରନ୍ତି। ତପ୍ୟନ୍ତି ଲୋକ ତାହେନ ସାଧବ ପ୍ରାୟ ପରମାରାମ ପ୍ରତି ହେଉଛି ଭଗବାନଙ୍କ ଶ୍ରେଷ୍ଠ ଆରାଧନା। ପୁରୁଷୋତ୍ସାହୀ ଅଖିଳ ଆତ୍ମନି ପୁରୁଷ ପରମାତ୍ମା ତାଙ୍କର ଶ୍ରେଷ୍ଠ ଆରାଧନା ହେଉଛି ଯେ ଅନ୍ୟମାନଙ୍କର ସେବା ଅନ୍ୟମାନଙ୍କୁ ଉପକାର କରିବା। ପରମାରାଧନା ହେଉଛି ଶ୍ରେଷ୍ଠ ଆରାଧନା କରିଛି ମହାରାଜ ହେଉଛି ଶ୍ରେଷ୍ଠ ଆରାଧନା। ତେଣୁ ଭରତ ମହାରାଜଙ୍କର କର୍ତ୍ତବ୍ୟ ସେ ତାଙ୍କୁ ଉଦ୍ଧାର କରିବେ। ତେଣୁ ସେ ତୁ ଏଣ କୁକଳ ଏଣ ଗୁଣବନ୍ କୃପଣା ସ୍ରୋତସା ଅଭ୍ୟମାନ ଅଭିଭୁଜ ଦେଖିଲେ ତାଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି କେମିତି ତାକୁ ଉଦ୍ଧାର କରିବା। ତେଣୁ ଅପବିଧ ଏ ହରିଣ ଶିଶୁଟି ମାତୃଭୂମା ହେଇଯାଇଛି ବର୍ତ୍ତମାନ। ତେଣୁ ନିଜେ ବନ୍ଧୁବଳି ବନ୍ଧୁଇବ ଅନୁକମ୍ପା ତାଙ୍କ ପ୍ରତି ଅନୁକମ୍ପା କରି କୃପା କରି ରାଜସୀ ଭରତ ଆଦାୟ ସେ ପାଣିକୁ ନେଇ ତାକୁ ଉଦ୍ଧାର କଲେ। ଆଦାୟ ମାତୃମାତରମ ଏଇ ଆଶ୍ରମ ମୃତ ମାତରମ ସେ ଚିନ୍ତା କଲେ ଏଇ ହରିଣ ଶିଶୁକୁ ନେଇ ତା ମା ପାଖରେ ଛାଡ଼ିଦେଲେ। ତେଣୁ ସେ ନଦୀ ପାଖରେ ଏଠି ଗଲେ ଦେଖିଲେ ସେ ନଦୀ ଯେଉଁ ସେ ଯେଉଁ ମୃଗଟି ମୃଗଟି ହରିକି ନଦୀରେ ଜାମ ଦେଇଥିଲା ସେ ନଦୀ ପାଖରେ ଏଠି ଯାଇଛି ତା'ର ଶରୀରରୁ ଜଳ ବାହାର ଜଳ ପରିପଟେ ଯାଇଛି। ତେଣୁ ସେଇ ଦେଖିକିରି ସେପଟେ ଯାଇଛନ୍ତି ଦେଖିଲେ ସେ ଗୁମ୍ଫାରେ ପଡ଼ି ମୃତ୍ୟୁବରଣ କରିଛି। ମୃତ ମା ଗରମ ଦେଖିଲେ ମା ମରିଯାଇଛି। ତେଣୁ ବର୍ତ୍ତମାନ କ'ଣ କର୍ତ୍ତବ୍ୟ ମୃତ ମା ଗରମ ମା ମରିଯାଇଛି କ'ଣ କରିବେ ତାକୁ ସେଇଠି ଛାଡ଼ିଦେବେ ନା କ'ଣ କରିବେ? ଯଦି ସେଇଠି ଛାଡ଼ିଦେବେ ତା ତାଙ୍କୁ ଉଦ୍ଧାର କରିବା କ'ଣ ଆଉ ସେ କ'ଣ ଲାଭ ହେଲା? ତେଣୁ ସେ କ'ଣ କଲେ ନା ଇତି ଆଶ୍ରମ ପଦମ ଆଣିବା। ତେଣୁ ସେ ତାଙ୍କର ଆଶ୍ରମକୁ ଆଣିଲେ ମୃତ ଶିଶୁକୁ ଆଶ୍ରମକୁ ଆଣିଲେ ଏଇଠୁ ତାଙ୍କର ଆରମ୍ଭ ହେଲା। ଏଇ ଗୋଟେ ଭଗବାନଙ୍କ ଦ୍ୱାରା ରାମାୟଣ ପ୍ରସ୍ତୁତ ହୋଇଥିଲା। ତେଣୁ ଗୋପାଳ ମହାରାଜ କହୁଛନ୍ତି କିପରି ଗୋଟିଏ ପତିତ ଯୁବକୁ ଭୌତିକ ସ୍ଥିତିରୁ ଉତ୍ତରଣ କରି ପରମାର୍ଥିକତ୍ୱରୁ ନେବା ଏହି ବିଷୟରେ ଆମେ ସହାନୁଭୂତିଶୀଳ ହେବା ଉଚିତ। ନଚେତ୍ ଯେକୌଣସି ମୁହୂର୍ତ୍ତରେ ଆମର ପରମାର୍ଥିକ ଅଗ୍ରଗତି ବନ୍ଦ ହୋଇଯାଇପାରେ। ଆମେ ଦୟା କରିବା କିନ୍ତୁ ସେ ଦୟା ଦ୍ୱାରା ଯଦି ଅନ୍ୟମାନଙ୍କର ପରମାର୍ଥିକ ଉନ୍ନତି ହେଉନାହିଁ ବା ଆମର ପରମାର୍ଥିକ ଅଗ୍ରଗତି ବାଧାପ୍ରାପ୍ତ ହେଉଛି ସେ ଦୟା ପ୍ରକୃତ ଦୟା ନୁହଁ। ମନ୍ଦୋଦୟ ଦୟା ଅମନ୍ତୋଦୟ ଦୟା କବିନ୍ଦ୍ର ଠାକୁର କହିଛନ୍ତି। ତେଣୁ ଏଇଭଳି ଭାବରେ ତାକୁ ଆଣିବେ ଆଶ୍ରମକୁ ଆଣିବେ। ତେଣୁ ପରସ୍ପର କହିଲେ ଭଗବା ଏଣ ଗୁଣକେ ଉଚ୍ଚେଇ ଏକସ୍ମିନ୍ କୃତ ନିଜ ଅଭିମାନସ ଅହ ଅହ ପୋଷଣ ପାଳନ ଲାଳନ କ୍ରୀଡ଼ନ ଅନୁଧ୍ୟାନ ଆତ୍ମନିୟମାନ ସଜମା ଇତ୍ୟାଦି ପୁରୁଷ ପରିଚର୍ଯ୍ୟାଦୟ ଏକ ଏକ ସହ କତିପୟନ ଅହପଣେନ ବିଯୁଜ୍ୟମାନ କିଳ ସର୍ବେ ଏକ ଉଦଶ। ସେ ଯେଉଁ ଭକ୍ତି ଆମେ କହୁଥିଲେ ଉଚ୍ଚେଇ ସ୍ତରା ଭକ୍ତି ପ୍ରାପ୍ତ ହେଇଥିଲେ ବର୍ତ୍ତମାନ ସେ ଉଚ୍ଚ ସ୍ତରରୁ ତାଙ୍କ ପତନ ହେଇଗଲା। ଉଚ୍ଚ ସ୍ତର ପତନ ହେଇଗଲା କିଭଳି ଚର୍ଷ ହବା ଏଣ କୁଳକେ ଏ ମୃଗ ପ୍ରତି ଆସକ୍ତି ଆସିଗଲା ଏଣ କୁଳକେ ଉଚ୍ଚେଇ ଯେଉଁ ଭଗବାନ ପ୍ରତି ଉଚ୍ଚ ଭକ୍ତି କରୁଥିଲେ ବର୍ତ୍ତମାନ ଏ କୁଳକ ପ୍ରତି ଉଚ୍ଚ ଭାବରେ ଆସକ୍ତି ଆସିଗଲା ଉଚ୍ଚେଇ ଆସକ୍ତ ଆସିଗଲା। ତେଣୁ ଏତସ୍ମିନ୍ କୃତ ନିଜ ଅଭିମାନସ ବର୍ତ୍ତମାନ ସେ ଚିନ୍ତା କଲେ ଇଏ ମୋର ନିଜ ନିଜର ହେଇଗଲେ ସେ ଏ ମୋହ ଆରମ୍ଭ ହୁଏ ଏଇଭଳି ଭାବରେ ପରେ ମୃଗ ଜନ୍ମ ଚତୁର୍ଥ ପ୍ରାପ୍ତ ହେଲେ ସେତେବେଳେ ସେ ବୁଝିପାରିବେ ମୋର ଭୁଲ ହେଇଗଲା ସେ ସମୟରେ। ଦୟା କରୁଛନ୍ତି, କିନ୍ତୁ ପ୍ରକୃତରେ ଆମେ ମୋହଜାଳ ହେଇଗଲା। ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ରହିଛି, କିନ୍ତୁ ମୋହଜାଳ ଥିଲେ। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଯିଏ ଭାବୁଛନ୍ତି ଇଏ ମୋର ମୁଗ ଶିଶୁ ମୋର ଚିନ୍ତା କରୁଛନ୍ତି, ଅହମ୍ ମନେଟି ଏ ଶରୀରକୁ ନିଜେ ବୋଲି ଭାବିବା ଏବଂ ଶରୀର ସମ୍ବନ୍ଧକୁ ମୋର ବୋଲି ଭାବିବା ଇଏ ହେଉଛି ମୋହ। ତେଣୁ ମୋହଗ୍ରସ୍ତ ହେଇଗଲେ ଅହ ଅହ ତା ପୋଷଣ ପାଣ ଏକ ଏକମାତ୍ର କର୍ତ୍ତବ୍ୟ ହେଲା ଭଗବାନଙ୍କର ଆଉ ପୂଜା ଭୂମିଗଲେ। ସେଇ ମୃଗ ଶିଶୁର କେମିତି ପୋଷଣ କରାଯିବ, ପୋଷଣ କେମିତି ହେବ, ନା ତାକୁ ଖାଇବାକୁ ଦେବାକୁ ପଡ଼ିବ, ତୃଣ ଆଦି ଦେବାକୁ ପଡ଼ିବ। ମା ନାହିଁ, କ୍ଷୀର ମାର କ୍ଷୀର ପ୍ରାପ୍ତ ହେବ, ସ୍ଥାନ ପାଇବା ନାହିଁ ସୁବିଧା। ତେଣୁ ନିଜେ ତୃଣ ଯୋଗାଡ଼ କରିକି ଆଣିକି ତାକୁ ଚିଠି ତା ରସ କରି ଦେଉଛି। ଦୁବାସା ଶିକା ହେଇଛି ତାର ନାଁ, ଯେଉଁଟା ଋଷି ଥିଲେ କିମ୍ବା ଦୁବଘାସ ତାଙ୍କୁ କରୁଥିଲେ, ଦୁବଘାସ ରସ ତାଙ୍କ ନାଁ ହେଉଛି ଦୁବାସା। ବହୁତ ରୋହି ବହୁତ ରୋଷି, କିନ୍ତୁ କ୍ରୋଧ ରହିଛି ତାଙ୍କର ଦୁବାସା। ଦୁବ ପାନ କରୁଛି, ଦୁବ ରସ ପାନ କରୁଛି, ଦୁବାସ ତାଙ୍କ ନାଁ ହେଇଛି। ତେଣୁ ବର୍ତ୍ତମାନ ଦୁବଘାସକୁ ଯିଏ କରେ ଭଗବାନ ପାଇଁ କ'ଣ ହରିଣ ଦେବା ପାଇଁ ପୋଷଣ କରୁଥିଲେ, କାରଣ ଅନ୍ୟ ଯେଉଁ ଅନ୍ୟ ହିଂସ୍ରଜନ୍ତୁ ଅଛନ୍ତି ତାଙ୍କୁ ରକ୍ଷା କରିବା ପାଇଁ ସବୁବେଳେ ଭୟ କରୁଥିଲେ, କେତେବେଳେ ଖାଇବୁ ନିଜ ପାଇଁ ଭୟ ନାହିଁ। ଯେଉଁ ସିଂହ ନାମ ଶୁଣିକି ତାଙ୍କର ଭୟ ହେଇନଥିଲା, ଖୁବ ନିକଟରେ ସିଂହ ନାମ ହେଇଥିଲା, କିନ୍ତୁ ତାଙ୍କର କ'ଣ ଭୟ ହେଇନଥିଲା, କୁହାଯାଇନି ତାରେ ଭୟ ହେଇଥିଲା ବି। କିନ୍ତୁ ବର୍ତ୍ତମାନ ଭୟ ଆସୁଛି ସେ ହରିଣ ଶିଶୁ ପ୍ରତି, କାହିଁକି ଅନ୍ୟ ହିଂସ୍ର ଯିବ କି ଖାଇଦେବ ତାକୁ, ସେଥିପାଇଁ ପାଳନ କରି ସବୁବେଳେ ଚିନ୍ତା ଆସୁଥିଲା କେମିତି ଯୁଆଡ଼େ ଯାଉଥିଲେ ତାକୁ ପାଖରେ ନେଇକି ଯାଉଥିଲେ ସାଙ୍ଗରେ ନେଇକି ଯାଉଥିଲେ। ପୋଷଣ ପାଳନ ଲାଳନ, ଲାଳନ କ'ଣ ତା ଚୁମ୍ବନ ଆଦି ଲାଳନ ଏବଂ କ୍ରୀଡ଼ନ, କ୍ରୀଡ଼ନ କହିଲେ ଆଶାବାସ କରୁଥିଲେ। ଏଇଭଳି ଭାବରେ ବହୁତ ଆସକ୍ତି ଆସିକି ତା ଯେଉଁ ଉଚ୍ଚ ଭଗବାନଙ୍କ ଯେଉଁ ଆସକ୍ତି ଆସିଥିଲା ଅନୁରାଗ ସ୍ତରରେ ଥିଲେ ସେ, ବର୍ତ୍ତମାନ ସେ ଆସକ୍ତି ବର୍ତ୍ତମାନ ଏହି ଗୁଣଙ୍କ ପ୍ରତି ହେଇଗଲା, ଏହି ହରିଣଙ୍କ ଶିଶୁ ପ୍ରତି ହେଇଗଲା। ତେଣୁ ଅନୁଧ୍ୟାନ ତାରି ଧ୍ୟାନ କରୁଥିଲା, ଭଗବାନ ଧ୍ୟାନ କରିବା ପାଇଁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ଯଦି ଅନ୍ତତଃ ଭଗବାନ ନାମ ନେଇକି ମଧ୍ୟ ଏଇଟା କରିଥାନ୍ତେ ତା ମଧ୍ୟ ତାଙ୍କର ପତନ ହେଇନଥାନ୍ତା, କିନ୍ତୁ ଭଗବାନ ନାମ ନେବାକୁ ସେ ଭୁଲିଗଲେ। ଅନୁଧ୍ୟାନ ସବୁବେଳେ ତାରି ବିଷୟରେ ଚିନ୍ତା କରୁଥିଲେ। ତେଣୁ ଯେଉଁ ବିଭିନ୍ନ ପ୍ରକାର ନିୟମ ଜମ ସବୁ ରହିଥିଲା, ଆତ୍ମନିୟମା ଜମା ସଜମା ଏସବୁ ଯେଉଁ ଭଗବାନର ସେବା କରୁଥିଲେ ସେ ତାକୁ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ସେସବୁ ପୁରୁଷ ପରିଚର୍ଯ୍ୟା ଦେୟ ଭଗବାନଙ୍କର ପରିଚର୍ଯ୍ୟା ଭଗବାନଙ୍କର ସେବାକୁ ଏକ ଏକ ଗୋଟିଏ ଗୋଟିଏ ଆସ୍ତେ ଆସ୍ତେ କମିଗଲା, ଏଇଟା ଥାଉ ପରେ କରିବା, ଏଇ ପିଲାର ଥାଉ ପରେ କରିବା, ଏଇଭଳି ଭାବରେ ଏକ ଏକ ବା ଗୋଟେ ଗୋଟେ ଦିନ କରିକିରି ଆସ୍ତେ ଆସ୍ତେ କମି କମିକିରି କତିପୟନ ଖୁବ କମ୍ ଦିନରେ ଅହଗଣେନ ଖୁବ କମ୍ ଦିନରେ ବିଜୁଜ୍ୟ ମାନା ଭଗବାନଙ୍କ ସେବାରୁ ବିଯୁକ୍ତ ହେଇଗଲେ, ଭଗବାନ ସେବା କମ୍ ହେଇଗଲା ବିଜୁଜ୍ୟ ମାନା। ଏବଂ କିଏ ସର୍ବେ ଏ ଉଦର୍ଶନ, ତେଣୁ ଯାହା କିଛି ଥିଲା କିଛି କ'ଣ ପୂଜା କରୁଥିଲେ ଔପଚାରିକ ଭାବରେ ପୂଜା କରୁଥିଲେ ସେଇଟା ମଧ୍ୟ ବନ୍ଦ ହେଇଗଲା, ସବୁ ବନ୍ଦ ହେଇଗଲା। ଭଗବାନ ସେବା ପାଇଁ ଆସିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଭଗବାନ ସେବା ପାଇଁ ସବୁ ତ୍ୟାଗ କରିଦେଇ ଆସିଲେ, କିନ୍ତୁ ହରିଣ ଶିଶୁ ପ୍ରତି ଏତେ ଆସକ୍ତି ଆସିଗଲା। ଆସକ୍ତି ଏ ଆସକ୍ତି ହେଉଛି ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଆସକ୍ତି ଭାଗବତର ତୃତୀୟ ସ୍କନ୍ଧରେ ଚତୁର୍ଦ୍ଦେବ କଥା କହୁଛନ୍ତି, ମାତାଦେବ କହୁଛନ୍ତି ପ୍ରସଙ୍ଗମ ମଦନ ପାଶମ ଆତ୍ମନ ତଭୟ ବୁଝୁ ସ୍ୱୟବ ସାଧୁକୃତ ମୁଖ୍ୟ ଦ୍ୱାର ମହାଭୂତ। ଏ ଯେଉଁ ଆସକ୍ତି ଆମେ ବୁଢ଼ା ହେଇଯାଉଛେ, କିନ୍ତୁ ଆସକ୍ତି ବୁଢ଼ା ହୁଏ ନାହିଁ। ପ୍ରସଙ୍ଗମ ଅଜରମ ପାଶମ ଅଜର ସେ ପ୍ରସଙ୍ଗର ଆସକ୍ତି ସେ ଜରା ତାର ବାର୍ଦ୍ଧକ୍ୟ ନାହିଁ, ଆମର ଶରୀରର ବାର୍ଦ୍ଧକ୍ୟତା ରହିଛି, କିନ୍ତୁ ପ୍ରସଙ୍ଗରେ ଯେଉଁ ଆସକ୍ତି ରହିଛି ଏ ଆସକ୍ତି କେବେ ବୃଦ୍ଧ ହେବ ନାହିଁ। ଅଜରଣ ପାଶମ ଇଏ ଏଭଳି ଗୋଟେ ବନ୍ଧନ ପ୍ରସଙ୍ଗ ମଦନ ପାଶ ଆତ୍ମନ ତବୟ ବିଧୁ, ଏଇଟା କିଏ କହୁଛନ୍ତି, ଯେଉଁମାନେ ଆତ୍ମା ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସେମାନେ କେବେ ଜାଣନ୍ତି, କିନ୍ତୁ ଏଇ ଆସକ୍ତି ସ୍ୱୟବ ସାଧୁ ସୁକୃତ
যদি এই আবশ্যকগুলিকে আমি বন্ধ করে পারিব না, কাটি পারিব না, হত্যা করে পারিব না, নষ্ট করে পারিব না, আসক্তি আসক্তি সবুজ রহব। কিন্তু এই আসক্তি যদি আমি সাধু লোকের লগাইবা সব সাধু কৃত মুখ্য দ্বার মহাভারত তাহলে আমি মুদ্র দ্বার খোলিব। কিন্তু এই যে আসক্তি এই মুদ্র জগৎপতি রহলে আমার কেউ দ্বার খোলিব দর্শন দ্বার খোলিব ত্রিবিধম নরক সেদম দ্বার নাশন আত্মন কাম ক্রোধ লোভ ইত্যাদি এই তিনোটি রাস্তা রয়েছে নরককু যাওয়া পাই। তেমনি যে আসক্তি রয়েছে এই আসক্তি ভগবান পাখে লা ভগবান প্রতি লা পরমানন্দর যেপা কি যেটা দুশ্চর্য যে ত্যাগ করার কথা ত্যাগ করিপারে না জনে তাকে সে ত্যাগ করেদে যুগ বা গোটে অন্তিম অধ্যায়ে এটা বর্ণনা করা যাব। জগ যুগে বলব উত্তম শ্লোক লাড়া ভগবান প্রতি এত আসক্তি লা এত বিরাট তোমাকে পৃথিবীর সম্রাট লে শুদ্রাজ সমস্ত তাঁকে বন্ধু বলে বহু সমস্ত ভাল পাওলে হৃদি সুষ সমস্ত ভাল পাওলে তাঁকু এবং তাঁকর পত্নী তাঁকর পুত্র মানে সমস্তে তাঁকে ভাল পাওলে কিন্তু সমস্ত সে ত্যাগ করেদেলে ভগবান প্রতি এত আসক্তি লা এই আসক্তি কটি যাই কিন্তু বর্তমান সে আসক্তি পুঁজি লাগিগাল এই শিশুপতি লাগিগাল হরিণ শিশুপতি লাগিগাল তেমন খুব কম দিনের ভগবান সেবা করতে কম হয়েগাল প্রভুবান কেছেন যে যজ্ঞ দান তপকর্ম ন ত্যাগ কার্যমগত যজ্ঞ দান এবং তপস্যা এটা কেবল ত্যাগ করার কথা নয় যেকোনো পরিস্থিতি মধ্যে তেমন যে ব্যক্তি পরমার্থিক উন্নতি চাহিদি সে ভরত মহারাজ ক্রিয়াকলাপ খুব সাবধানতার সহকারে অনুধান করা উচিত যে আমি আখ্যা ভগবান এই যে কাজটি করছেন ভরত মহারাজ তো ভগবান প্রাপ্ত হলে কিন্তু আমি এগুলো শিক্ষা আমি বহু সাবধানতার সাথে শিক্ষার আছে ভরত মহারাজ চরিত্রে এটা শিক্ষার আছে বহু কথা আমি আলোচনা করিপারে না সংক্ষেপে আলোচনা করছে কিন্তু বহু গভীর তত্ত্ব সব রয়েছে তেমন এইভাবে ভাবে আসক্তি প্রপঞ্চ কিভাবে আসক্তি যদি আমি আলোচনা করিবা বহু সময় লাগবে কিন্তু সুবোধ গোসাই তাকে বিস্তার করছেন আসক্তি কেমিতি আসক্তি তাকে বলছে গোটে পরে গোটে আসক্তি পরিমিত অহোবত অয়ন হরিণ ভ্রত কৃপণ ঈশ্বর রথচরণ পরিক্রমেণ রয়েণ সোগণ সুহৃদ বন্ধুভ্য পরিবর্তিত শরণঞ্চ মা উপসাধিত মামেব মাতা পিতর ভ্রাতৃ ভ্রান্তি দুঃখিতং স এব উভয়ায় ন অন্য কঞ্চন ভেদ ময়ি অতি বিশ্রদ্ধ চ অতএব ময়া মৎপরায়ণশ্চ পোষণ পালন ক্রীড়ন কারণ অনুসূয়ান অনুসূয়ং শরণ্যম ব্যাখ্যা দোষ বিদুষা যে শরণরে আসছি তাকে যদি উপেক্ষা করিবা তাহলে এ গোটে বড় দোষ হব এ বাধা ধর্মের বাধা হব যে শরণরে আসছি তাকে যদি আমি ত্যাগ করিদেবা তাহলে আমার ভজনের বাধা হব এটা সে কৌশল খুব বিদুষা মু জানিছি এটা বহু দোষ ভজনরে যদি আমার শরণরে যে আসছি অভূবত মু যাইনি তাকে উদ্ধার করিয়া পাই ভোর ভগবান ব্যবস্থা এটা হয়েছি হরিণ পূর্বক কৃপণ ঈশ্বর রথচারণ পরিক্রমে ঈশ্বর রথচারণ কে এই কাল কালকে ভগবান চক্র ভগবান রথর চক্র এই কাল কাল কালশ্রী লোককে প্রভুতারে একটা শ্রদ্ধা ভগবান কিন্তু মু কাল হিসাবে সমস্ত স্মরণ পাইছি কালশ্রী লোককে প্রভুত তেমনি কাল প্রভাবে যে কাল রহিণ বহুত বেগরে কাল গতি করছে কাল কাল গর্ভে সমস্ত ঋণ দিয়েছেন তেমন শ্রবণ সুদ বন্ধুত্ব পরিবর্তিত যে ভগবান ব্যবস্থা এটা হয়েছে মোর ব্যবস্থা ভগবান শ্রবণ নিজের সে তাঁকর মাতা বা অন্যান্য সব সে বন্ধুত্ব পরিবর্তিত বাহারি যাই তেমন শরণ কেবল মু একমাত্র শরণ আর কি শরণ না ଖାଲି ଶରଣ ମାନେ ଚିନ୍ତା କରୁନା, ହରି ବିଷୟରେ ସମସ୍ତଙ୍କର ଶରଣ ପ୍ରଦାନ କରନ୍ତୁ, ସେ କଥା ବି ବୁଝିଗଲେ।
हरि शरणं हरि शरणं हरि शरणं श्री हरि शरणं।
थैंक यू मां, सबळे एही बळी भावे एही प्रार्थना करूछन भगवान पर। हरि शरण हरि सुरक्षा देवे, आउ के सुरक्षा दे पाइबे नाही। भागवत वर्णन करै छी सप्तम स्कंधरे नवम अध्याय प्रहलाद महाराज एक कथा कहै छथि, प्रकृतरे के शरण दियंती ନୃସିଂହଦେବ ଆପଣ ହିଁ ଶରଣ ପ୍ରଦାନ କରନ୍ତି। ବାଳସନେହ ଶରଣ ପିତର ନୃସିଂହ ନାଟସ ତ୍ୟାଗଦମ, ଯେଉଁମାନେ ରୋଗ ହେଇଯାଇଛି ତାଙ୍କୁ ଆର୍ତ୍ତ ଅବସ୍ଥାରେ ରଖନ୍ତି, ସେ ଔଷଧ ଖାଇବେ, ସେ ଔଷଧ କ'ଣ ଭଲ କରୁଛି ନା? ନାଟସ ତ୍ୟାଗଦମ ଉଦନ୍ତି ମର୍ଯ୍ୟ ନୌ, ନୌକା ଗୋଟେ ଡୁବି ଯାଉଛି, ନୌକା ସେ କ'ଣ ଉଦ୍ଧାର କରିପାରିବ? ସେ ନୌକାରେ ଆଶ୍ରୟ ନେଇଛନ୍ତି, ତେଣୁ ଏଥା କହୁଛନ୍ତି ପ୍ରହଲାଦ ମହାରାଜ ଭଗବାନଙ୍କୁ ସ୍ତୁତି କରି କହୁଛନ୍ତି। ଚେଷ୍ଟା ଯେଉଁ ସମାଜରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟରେ ରହୁଛନ୍ତି, ତାଙ୍କ ପାଇଁ ଆମେ ଯେଉଁ ପ୍ରକାର ପ୍ରତିକାର କରୁଛେ ସେସବୁ ସମ୍ଭବ କାର୍ଯ୍ୟ କରିବ ନାହିଁ। ତାବତ୍ ବିଭୋଦ ଅନୁଦାନ ଦାନା, ଯଦି ଆପଣ ଉପେକ୍ଷା କରିଦେବେ, ଯଦି ହରି ନ ଚାହିଁବେ ତାହେଲେ ଆମେ ରକ୍ଷା କାହାକୁ ରକ୍ଷା କରିପାରିବ ନାହିଁ। ଯେତେବେଳେ ଭଗବାନ ଶରଣ ଦେବେ କେହି ତାଙ୍କ ଯଦି କ୍ଷତି କରିପାରିବେ ନାହିଁ। ମାରେ ଧରି ରଖେ କିଏ, ରଖେ ଧରି ମାରେ କିଏ, ଆମ ଓଡ଼ିଆ କଥା ରହିଛି, ଏ କଥାଟାକୁ ଆଉ ଚିନ୍ତା କରିପାରିବେ ନାହିଁ। ସେ ଭାବିଲେ ମୁଁ ହେଉଛି ତାଙ୍କର ଶରଣ, କିନ୍ତୁ ପ୍ରକୃତ ଶରଣ ହେଉଛନ୍ତି ଭଗବାନ। ଏ କଥା ବି ବୁଝିଗଲେ, ଆସକ୍ତି ଆସିଗଲା, ଆସକ୍ତି ଆସିଗଲେ ବୁଝିକି ନଷ୍ଟ ହେଇଯାଏ। ଭଗବତ ଗୀତା ଭଗବାନ କହିଛନ୍ତି, ଧାର୍ଯ୍ୟ ବିଷୟ ପୁରୁଷ ସଙ୍ଗ ସ୍ତ୍ରୀ ପ୍ରଜାତେ ସଂଘାସ ଜାତି କାମ କାମା କ୍ରୋଧ ବିଜାତେ କ୍ରୋଧା ପ୍ରଗତି ସମୂହ ସମୂହା ସ୍ମୃତି ବିକ୍ରମ ସ୍ମୃତି ଭାଷା ବୁଦ୍ଧି ନାଶ ବୁଦ୍ଧି ନାଶା ସମସ୍ତି। ଏଭଳି ଭାବରେ ଜଣେ ପତନ ହେଇଯାଏ, ଜଣେ ଯେଉଁ ବିଭିନ୍ନ ପ୍ରକାର ଆସକ୍ତି ରହିଛି, ଧାର୍ଯ୍ୟ ବିଷୟ ପୁରୁଷ ବିଷୟ ଆସକ୍ତିରୁ କ'ଣ ହୁଏ, ସେଇ ଆସକ୍ତି ଆସିଲେ ସେଥିରୁ କାମ ଲାଭ ହୁଏ, ସେଥିରୁ କାମରୁ କ୍ରୋଧ ଲାଭ ହୁଏ, କ୍ରୋଧରୁ ମୋହ ଲାଭ ହୁଏ, ମୋହରୁ ସ୍ମୃତି ବିକ୍ରମ ହୁଏ, ସ୍ମୃତି ବିକ୍ରମ ହେଲେ ସ୍ମୃତି ନଷ୍ଟ ହେଇଗଲେ ଆମର ବୁଦ୍ଧି ନଷ୍ଟ ହେଇଯାଏ, ବୁଦ୍ଧି ନଷ୍ଟ ହେଇଗଲେ ଆମର ପତନ ହେଇଯାଏ। ତେଣୁ ଘର କୁମାର ସେୟା ହିଁ ହେଲା, ଯେଉଁ ଆସକ୍ତି ହେଲା ଆସକ୍ତି ତାଙ୍କ ବୁଦ୍ଧି ନଷ୍ଟ ହେଇଗଲା, ସେ ଭାବିଲେ ମୁଁ ତାଙ୍କର ଶରଣ, ମୁଁ ତାଙ୍କୁ ଶରଣ କରୁଛି, କିନ୍ତୁ ସେ ଭୁଲିଗଲେ ଯେ ଭଗବାନ ସମସ୍ତଙ୍କ ଶରଣ୍ୟ, ଭଗବାନ ଏକମାତ୍ର ଶରଣ ହେଉଛନ୍ତି, ଭଗବାନ ଆଉ କେହି ଶରଣ ନୁହନ୍ତି।
ପ୍ରଭୁ
ଆଉ
ଇଏ ହେଉଛି ଦୋଷ ମୁଁ ଜାଣିଛି ଏ ଦୋଷ ଶରଣାର୍ଥୀ ଶରଣରେ ଆସନ୍ତି ତାକୁ ପେଟା କରିଦେବା ଏ ହେଉଛି ଦୋଷ ସେ ଭାବୁଥିଲେ ମୁଁ ହିଁ ପ୍ରକୃତ ଶରଣଦାତା କିନ୍ତୁ ପ୍ରକୃତ ଏକମାତ୍ର ଶରଣଦାତା ହେଉଛନ୍ତି ଭଗବାନ ମାରେ ଭାଇ ଯଦି ଭଗବାନ ଚାହିଁବେ ମାରିବା ପାଇଁ କେହି ରକ୍ଷା କରିପାରିବେ ନାହିଁ ଏବଂ ଭଗବାନ ଯଦି ରକ୍ଷା କରିବା ପାଇଁ ଚାହିଁବେ କେହି ତାକୁ ମାରିପାରିବେ ନାହିଁ ତେଣୁ ଯାହା ହଉ ପ୍ରଭୁପାଦମାନେ କହୁଛନ୍ତି ଏ ପ୍ରକାର ନିଜ ଚେତନାର ପ୍ରାଣୀର ଯତ୍ନ ନେବାକୁ ଯାଇ ନିଜର ପରମାର୍ଥିକ ସାଧନାକୁ ତ୍ୟାଗ କରିବା ଭରତ ମହାରାଜ ପକ୍ଷରେ ବଡ଼ ବିପଜ୍ଜନକ ବ୍ୟବହାର ଥିଲା ତେଣୁ ଇଏ ଆମ ପ୍ରତି ସବୁ ଚେତାବନ୍ଧ ଆମେ ମୂର୍ତ୍ତିମାନଙ୍କର ଅଗ୍ରସର ହେଉଛେ ଯେ ତ ବହୁତ ଉଚ୍ଚସ୍ତରକୁ ଯାଇଥିଲେ ଆମେ ତ ପ୍ରଥମ ପାହାଚରେ ଅଛେ କି ନାହିଁ କିଛି ସମୟ କିନ୍ତୁ ତଥାପି ଆମ ପାଇଁ ମଧ୍ୟ ଏଇଟା ଚିନ୍ତା କରିବା କଥା ଏ ଆଲୋଚନାର ବିଷୟ ହେଉଛି ଏ ଆମ ପ୍ରତି ମଧ୍ୟ ଆମ ଜୀବନ ପ୍ରତି ଏଇଟା ପ୍ରଯୁଜ୍ୟ ତେଣୁ ଭରତ ମହାରାଜ କହୁଛନ୍ତି ନୂନ କି ଆଜ୍ଞା ସାଧବ ସମସ୍ୟା କୃପଣ ସ୍କୁଦ ଏବଂ ବିଧାନରେ ସ୍ୱଠାନ ବି ଗୁରୁତାନ ଉପଯୋଗେ ସେ ବିଚାର କରୁଛନ୍ତି ଯେ ମୁଁ ଯେଉଁ କରୁଛି ଏଇଟା ଠିକ ନା ଭୁଲ କଥା ତାଙ୍କ ସନ୍ଦେହ ଟିକେ ରହିଛି ଏଇଟା ଗୋଟେ ଭୁଲ ହେଉଛି କି ନା ନା ନୂନ ହିଁ ଆଜ୍ଞା ଯେତେ ଆର୍ଦ୍ଧବ ଅଛନ୍ତି ଯେତେ ଆର୍ଯ୍ୟ କହିଲେ ଯେଉଁମାନେ ବେଦ ମର୍ଯ୍ୟାଦା ଅନୁସାରେ କାର୍ଯ୍ୟ କରନ୍ତି ଯେତେ ସାଧୁ ଅଛନ୍ତି ଉପଶମଶୀଳ ଯେଉଁମାନେ ବିରକ୍ତ ସାଧାରଣ ସାଧୁ ହୁଅନ୍ତି ଉପଶମଶୀଳ ଭୌତିକ ଆସକ୍ତି ଯେଉଁମାନେ ମୁକ୍ତ ସେମାନେ ସମସ୍ତେ କୃପଣ ସୁହୃଦ ସେମାନେ ସମସ୍ତେ ତାଙ୍କ ଶରଣରେ ଆସନ୍ତି ତାଙ୍କୁ ସେ ତାଙ୍କୁ ରକ୍ଷା କରିଛନ୍ତି କୃପଣ ସୁହୃଦ ଏବଂ ବିଧାନରେ ସ୍ୱଠାନ ବି ଗୁରୁତରାଣ ପ୍ରେକ୍ଷତେ ନିଜର ଯେଉଁ ସ୍ୱାର୍ଥ ରହିଛି ଯେତେ ବଡ଼ ଗୁରୁତର ସ୍ୱାର୍ଥ ଥିଲେ ମଧ୍ୟ ଏଇଟାକୁ ତ୍ୟାଗ କରିଦିଅନ୍ତି ଏହି ଶରଣାଳୟକୁ ରକ୍ଷା କରିବା ପାଇଁ ତେଣୁ ଏହିଭଳି ଭାବରେ ଯୁକ୍ତି ପ୍ରଦାନ କରୁଛନ୍ତି ମହାରାଜ ତେଣୁ ଏଠି କହିଲେ ଯଦି ଆମେ ପୀଡ଼ିତ ଜନମାନଙ୍କର ସେବା କରିବାକୁ ଖୁବ୍ ଆଗ୍ରହୀ ତାହେଲେ ସେମାନଙ୍କ ମଧ୍ୟରେ କୃଷ୍ଣ ଚେତନା ପ୍ରବେଶ କରାଇବା ଏବଂ ସେ ଚେତନାର ବୃଦ୍ଧି କରାଇବା ଉଚିତ ଆମେ ଯଦି ତାଙ୍କୁ ତାଙ୍କୁ ପ୍ରକୃତ ସାହାଯ୍ୟ କରିବାକୁ ଚାହିଁବା ତାହେଲେ କୃଷ୍ଣ ଚେତନା ହିଁ ତାଙ୍କୁ ପ୍ରଦାନ କରିବା ଇଏ ହେଉଛି ପ୍ରକୃତ ଉପକାର କହିଛନ୍ତି ଯେ ସେ ଆଉ ତାଙ୍କ ଗୁରୁଙ୍କର ଆଶ୍ରୟ ଦେଲେ ନାହିଁ ସେ ମଧ୍ୟରେ ଯାଉଥିଲେ ବିଭିନ୍ନ ପୂର୍ବ ଗଣାଣ୍ଡରେ ପରେ ଘଟଣା କରାଯିବ ସେ ଶ୍ରବଣ କରୁଥିଲେ ସେ ଯେଉଁ ଆଶ୍ରମରେ ଏଠିକା ଥିଲେ ମଧ୍ୟ ସେଇ ପୁରସ୍ତ ଆଶ୍ରମରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଆଶ୍ରମ ସବୁ ଥିଲା ସେ ଯେ ଅନ୍ୟମାନଙ୍କର କଥା ଶ୍ରବଣ କରୁଥିଲେ ମଧ୍ୟ ଶ୍ରବଣ ଉପରେ ମଧ୍ୟ ସମୟ ବିତାଉଥିଲେ ଶ୍ରବଣ କୀର୍ତ୍ତନ ଧ୍ୟାନ ଏସବୁରେ କରୁଥିଲେ ମଧ୍ୟ କିନ୍ତୁ ଅନ୍ୟ କାହାର ମଧ୍ୟ ପରାମର୍ଶ ନେଲେ ନାହିଁ ତେଣୁ ଏହିଭଳି ଭାବରେ ଚିନ୍ତା କରି ତାଙ୍କର ଯେଉଁ ଭଗବାନ ପ୍ରତି ଆସକ୍ତି ଥିଲା
ଆସନ୍ ଶୟନ୍ ଅଟନ୍ ସ୍ନାନ ଅସନ୍ ଆଦିଷୁ ସହ ମୃଗଜଗୁନା ସ୍ନେହ ହୃଦୟ ଆସେ ସବୁବେଳେ ଯେଉଁଟା ଭଗବାନ ଚିନ୍ତା କରୁଥିଲେ କି ଶୟନେ କି ଭୋଜନେ କିମ୍ବା ଜାଗରଣେ କୃଷ୍ଣ ବଲଭଦନେ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ତାଙ୍କର ମନ୍ତ୍ର ପଲଟିଗଲା ଏଇ ଶିଶୁ ହରିଣ ଶିଶୁ ହରିଣ ଶିଶୁ ହରିଣ ଶିଶୁ ଦେଇକି ତାଙ୍କର ଏଇଭଳି ଭାବରେ କି ସାରେ ଆସନ ବସୁଥିଲା ବେଳେ ସ୍ୱୟଂ ଶୋଇଥିଲା ବେଳେ ଅଟନ୍ ଯାଉଥିଲା ବେଳେ ଭ୍ରମଣ କରୁଥିଲେ କ'ଣ ପାଇଁ ବୁଲିବା ପାଇଁ ନୁହଁ ଭଗବାନଙ୍କ ପାଇଁ ସେବା କରିବା ପାଇଁ ଭଗବାନଙ୍କର ଯେଉଁ ଆକୃତି ବନା କରାଯାଇ ପ୍ରଥମ ଧ୍ୟାନ ସବୁ ତୁଳସୀ ପତ୍ର ଫୁଲ ଏସବୁ ସଞ୍ଚୟ କରୁଥିଲେ କନ୍ଦମୂଳ ଏଥିରେ ସବୁ ଆଣୁଥିଲେ ଯାଇକି ସେ ଭ୍ରମଣ ସମୟରେ ସ୍ନାନ ସମୟରେ ଅସନ୍ ମାନେ ଖାଦ୍ୟ ଗ୍ରହଣ କରିବା ସମୟରେ ଏ ସବୁ ସମୟରେ ସହ ମୃଗ ଯୋଉନା ମୃଗ ଶିଶୁ ପ୍ରାକ୍ୟ ଏବଂ ସ୍ନେହ ଅନୁବନ୍ଧ ହୃଦୟ ଆସେ ଏଇଭଳି ଭାବରେ ହୃଦୟରେ ତାଙ୍କର ମୋହ ଆସିଗଲା ଏ ମୋହ ହେଉଛି ବଡ଼ ଖତରନାକ ମୋହ ଭଗବତ ଗୀତାରେ ଅର୍ଜୁନଙ୍କୁ ଜ୍ଞାନ ପ୍ରଦାନ କଲେ ଅନ୍ତିମରେ କହିଲେ ଭଗବାନ ତମର ମୋହ ଅଛି ନା କଲା ଦୂର ହେଲା ଯଦି ଯେ ପାଠ ଦୟା ଶ୍ରୀ ଗଣ ଦେଖୁ ସାର୍
କଚିତ ଅଜ୍ଞାନ ସମାନ ପ୍ରଣଶକ୍ତି ଧନଞ୍ଜୟ ଆଉ ମୋ ଅଛି ନା ସରିଲା କଚିତ ଏକମ ସୁତମ ପାଠ ଅନ୍ତିମରେ ଭଗବାନ କହୁଛନ୍ତି ଆଚାର୍ଯ୍ୟମାନେ କହୁଛନ୍ତି ଟିକାରେ ଭଗବାନଙ୍କର କଥା କହିବା ଉଦ୍ଦେଶ୍ୟ ହେଉଛି ଯେ ତମେ ଯଦି ଠିକ୍ ଭାବରେ ଶୁଣିପାରିନାହ କାରଣ ଶାନ୍ତ ପରିବେଶରେ ତମେ ଶୁଣିନ ଯୁଦ୍ଧକାଳୀନ ପରିବେଶରେ ତମେ ଶୁଣିଛ ଦୁଇପଟେ ଯୁଦ୍ଧ ବାଜିଯାଇଛି ସର୍ପ ବାଜିଯାଇଛି ସେହି ପରିସ୍ଥିତିରେ ଶୁଣିଛ ବହୁତ ପଶୁପକ୍ଷୀ 40 ଲକ୍ଷ ଜୀବ ଅଛନ୍ତି ମନୁଷ୍ୟ ଅଛନ୍ତି ପଶୁପକ୍ଷୀ ସବୁ ରହିଛନ୍ତି ହାତୀ ଘୋଡ଼ା ବାଘ ସବୁ ରହିଛନ୍ତି ବାଘ ନଥିଲେ ହାତୀ ଘୋଡ଼ା ଏତେ ସବୁ ରହିଛନ୍ତି ତେଣୁ ସେମାନେ ମଧ୍ୟ ସାଇଲେଣ୍ଟ ପ୍ରଭୁରେ ସେମାନେ କିଏ ଗର୍ଜନ କରୁଥିବେ ଏସବୁ ରହିଥିବ ତେଣୁ ଏସବୁ ସମୟରେ କଚିତ ଏକ ସୁଗମ ପାଠ ଏ ପାଠ ତୁମେ ଯିବା ଶୁଣିଲ ତ ଏକାଗ୍ର ଭାବ ଶୁଣିଲ ତ ଯଦି ଶୁଣିନା ତାହେଲେ ମୁଁ ଆଉ ଥରେ କହିବି ପ୍ରସୁତିରେ ଅଭାବ ଯଦି ଶୁଣିଛ କଚିତ ଏକ ସୁଗମ ପାଠ ପ୍ରୟାଗ ଏକାଣ୍ଡ କଚିତ ଅଜ୍ଞାନ ସମୂହ ତୁମର ଅଜ୍ଞାନ ବା ମୋହ ଯେଉଁ ଅଛି ଆଉ ରହିଛି ତା ଦୂର ଅଜ୍ଞାନ ଦୂର ରହିଛି ପ୍ରଣାସ୍ତେ ଧନଞ୍ଜୟ ପୁରା ଭାବେ ଦୂର ହେଲା ନା ନାହିଁ ତେଣୁ ଅର୍ଜୁନ କହୁଛନ୍ତି ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତୋର ପ୍ରସାଦ ଅଧିକ ଚିତୋସ୍ମୀ ଗତ ସନ୍ଦେହ କରି ସେ ବଚନ ଦେବ ପ୍ରଭୁ ମୋର ମୋହ ନଷ୍ଟ ହେଇଯାଇଛି ଆପଣଙ୍କ କୃପାରୁ ମୋର ମୋହ ନଷ୍ଟ ହେଇଯାଇଛି କିନ୍ତୁ ଭଗବାନଙ୍କ ଇଚ୍ଛାରେ ତାଙ୍କର ମୋହ ଯାହା ହେଇଥିଲା ଅର୍ଜୁନଙ୍କର ମୋହ ହେବା କଥା ନୁହଁ କାରଣ ଭଗବାନଙ୍କର ଯେଉଁ ନିବେଦନ ଭଗବାନ ଯାହା କହିବେ ସେ କହିବେ ଅର୍ଜୁନରେ ସେ କହିବେ କରି ସେ ବଚନ ଦେବ ଏଇଟା ମୂଳରୁ କହିଥାନ୍ତେ କିନ୍ତୁ ଭଗବାନ ତାଙ୍କୁ ମୋହ କରାଯାଇଥିଲେ ସେଥିପାଇଁ ସେ କହିଲେନି ନା ନ କରି ସେ ବଚନ ଦେବ ଅଧିକ ଆରମ୍ଭରେ ସେ କହୁଛନ୍ତି ଯୁଦ୍ଧ ମୁଁ କରିବି ନାହିଁ ଭଗବାନ ଶରଣରେ ଯାଇକି ମଧ୍ୟ ଏବଂ ଭଗବାନଙ୍କ ଶରଣରେ ଯାଇକି ମଧ୍ୟ ନ ଦୋଷାଇଛି ଗୋବିନ୍ଦ ଉତ୍ତର ତୁଷ୍ଟି ବହୁ ପ୍ରଭୁ ମୁଁ ଆପଣଙ୍କ ଶରଣରେ ଯାଉଛି କିନ୍ତୁ ମୁଁ ଯୁଦ୍ଧ କରିବି ନାହିଁ ଏ କଥା କହିଥିଲେ କାରଣ ଭଗବାନ ତାଙ୍କର ମୋହ ଯାତ କରାଯାଇଥିଲେ ତେଣୁ ଭଗବାନ ଉପରେ ଜ୍ଞାନ ମାଧ୍ୟମରେ ସେ ମୋହ ଦୂର କଲେ ଅର୍ଜୁନ ଅନ୍ତିମରେ କହିଲେ କରି ସେ ବଚନ ଦେବ ମୁଁ ଆପଣଙ୍କର ଭଗବାନ ଆଉ ଅନ୍ତିମରେ କହିଲେ ତୁମେ ଯୁଦ୍ଧ କର ବୋଲି କିନ୍ତୁ ନ କହି ଭଗବାନ କହିଲେ ଯାହା ଇଚ୍ଛା ତାହା କର ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି ସେଥିରେ ଜ୍ଞାନ ଆଖ୍ୟାତ ବୁଝା ବିଭିନ୍ନ ଭୟା ବିଭିନ୍ନ ସେଇଠି ଆସିଛନ୍ତି ଯଥେଷ୍ଟ କଥା କହୁଛି ତମେ ଏଇଟାକୁ ଚିନ୍ତା କରି ଯେଉଁଟା ଚାହୁଁଛ ସେଇଟା କର ମୁଁ ଆଉ କହୁଛି ତୁମକୁ ଯୁଦ୍ଧ କରିବା ପାଇଁ ନା ପ୍ରଭୁ ମୋର ବର୍ତ୍ତମାନ ମୋହ ଦୂର ହେଇଯାଇଛି କରି ସେ ବଚନ ଦେବ ଆପଣଙ୍କର ବଚନ ମୁଁ ପାଳନ କରିବି ପ୍ରଭୁ କିନ୍ତୁ ଭାରତ ମହାରାଜଙ୍କର ମୋହ ଦୂର ହେଇପାରେ ନାହିଁ ଦୂର ହେଇପାରିଲା ନାହିଁ ମୋହ ଦୂର ହେଇଯାଇଥିଲା ତାଙ୍କର ତାଙ୍କର ପିତା ପୁରୁଷୋତ୍ତମଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଇଥିଲା ମୋହ ଦୂର ହେଇଯାଇଥିଲା ଭଗବାନଙ୍କ ସେବାରେ ରହିଥିଲେ ବହୁତ ଉନ୍ନତରୁ ଯାଇଥିଲେ ରାତିଦିନ ସ୍ୱୟଂ କର୍ମଥିଲେ ଯେତେବେଳେ ଆସିଥିଲେ ଏଇ ଆଲୋକ ଆଶ୍ରମରେ ଭଗବାନଙ୍କୁ ସେବା କରୁଥିଲେ ସେ ଶୋଉନଥିଲେ ସବୁ ସମୟରେ ପ୍ରତି ସମୟରେ ସେ ଭଗବାନଙ୍କର ସେବାରେ ନିଯୁକ୍ତ ଥିଲେ ଶ୍ରବଣ କୀର୍ତ୍ତନ ସ୍ମରଣ ଇତ୍ୟାଦିରେ ନିଯୁକ୍ତ ଥିଲେ ସ୍ୱୟଂ କର୍ମଚାରୀ ବହୁତ ଉନ୍ନତରେ ସେ ଥିଲେ କିନ୍ତୁ ଆଜି ତାଙ୍କର ମୋହ ନଷ୍ଟ ହେଇଗଲା ଭଗବାନଙ୍କ ଇଚ୍ଛା ମୋତେ ଆଜି ହେଇଥିଲା ଭଗବାନଙ୍କ ଇଚ୍ଛା ନେଇଛି କାରଣ ଇଏ ମୋହଗ୍ରସ୍ତ ହେଇକରି ସେ ଯେଉଁ ଶିକ୍ଷା ଦେବେ ଯେଉଁ ଜ୍ଞାନ ପ୍ରଦାନ ଦେବେ ତାଙ୍କ ଜୀବନ ଚରିତ୍ରରୁ ଆମେ ଯାହାକୁ ଯିବା ଏଥିରୁ ଆମର ମୋହକୁ ଦୂର କରାଇବା ଆମ ବର୍ତ୍ତମାନ ମୋହଗ୍ରସ୍ତ ହେଇକି ରହିଛି ଆମର ମୋହ ଦୂର କରିବା ପାଇଁ ଭଗବାନ ଏସବୁ ପୀଡ଼ା କରୁଛନ୍ତି ତେଣୁ ସବୁ ସମୟରେ ଶୋଇଲା ବେଳେ ଖାଇଲା ବେଳେ ସବୁ ସମୟରେ ସେ ହରିଣ ଚିନ୍ତା କରୁଛି ଭଗବାନ ଆଉ ଚିନ୍ତା ନାହିଁ ଜିରୋ ହେଇଗଲା ମୋହ ଚିନ୍ତା ତେଣୁ ଏହିଭଳି ଭାବରେ କୁସୁମ ସହିତ ପରାସ ପରମ୍ବର ଉଦକାନୀ ଆହରିଷ୍ୟମାଣ ମୃକ ସାରମୃଗ ଆଦିତ୍ୟ ଭୟମ ଅଂଶ ସମାନ ଯଦା ସହ ହରିଣ ଗୁଣ କେନ ବନ ସମାବେଶି ସବୁବେଳେ ଚିନ୍ତା ଭଗବାନ ଯଦିବା କିଛି ପୂଜା କରୁଥିଲେ କିନ୍ତୁ ମନ ଭିତରେ ସେ ହରିଣ ଚିନ୍ତା କରୁଥିଲେ ମନ ଭିତରେ ଭଗବାନ ନଥିଲେ ଖାଲି ବାହ୍ୟ ଭାବରେ ପୂଜା କରୁଥିଲେ ରହିଛି ଅଭ୍ୟାସ ରହିଛି କରୁଥିଲେ କିଛି ପୂଜା କିନ୍ତୁ ଯାହା କରୁଥିଲେ ପୁଣି ଯାଉଥିଲେ ଯେଉଁ ପତ୍ର ପୁଷ୍ପରେ ଆଣିବା ପାଇଁ ସଙ୍ଗୀତ ଇତ୍ୟାଦି ପରମ୍ପର ଇତ୍ୟାଦି ବା ଜଳ ଇତ୍ୟାଦି ଆଣିବା ପାଇଁ ଯାଉଥିଲେ ଆହୁରିଷ୍ୟମାନଙ୍କର ଆଣିବା ପାଇଁ ଯାଉଥିଲେ ସେତେବେଳେ କହୁଥିଲେ ଯଦି ସେ ହରିଣ ଯଦି ରହିଯିବ ଏଠି ତାହେଲେ ଆକୁ ବି ଖାଇଦେବ ଭୃଗ ସାରା ଭୃଗ ଇତ୍ୟାଦି ରହିଛନ୍ତି ସବୁ ଶୃଗାଳ କୁକୁର ଇତ୍ୟାଦି ଏମାନେ ସବୁ ଖାଇଦେଲେ ଏଇ ଭୟ ତାଙ୍କ ନେଲା ନିଜ ପାଇଁ ଭୟ ନାହିଁ কিন্তু এই আহ কারণে খাইছো সেই নিজের সহ নিজে ধরি যা হরিণ বন সমাবেশ হতে পুনঃ ধরে ধরি যা স্নেহ অনুবন্ধে এর প্রভাব চাই এ স্নেহ অনুবন্ধ কিপরি রয়েছে বিস্তার করা যাচ্ছে সুখদেব গোস্বামী গোটে নমুনা দিয়েছেন এইগুলা বহু কথা রয়েছে গোটে নমুনা দিয়েছে তেমন কৃপা যেতবে ভরত মহারাজঙ্কর এই অবস্থা হল সেতবে যে পরমার্থী মার্গের কিছু উন্নতি করে না কেবল কুকুর বিরাট প্রতি আশ্রত হয়ে পড়ছেন সে কথা কম কহিল এতে উন্নতি স্তরের তাঁকর এই অবস্থা হল আজিকালি কুকুর প্রতি আসক্তি রয়েছেন সে অবস্থা কম কৃপাঙ্কর সে চিন্তা করছেন ভগবান সেটাই করছেন তেমন পতিশ্রুত মুক্ত ভাবেন তত্র বিষক্তমতি প্রণয়বর হৃদয় কাঠিন্যা স্কন্ধেন উদ্ভবতি এবং উৎসঙ্গে উরসি চ আধার উপলালয় মুদম পরমাণু ভাব এই ভাগবত শ্লোক যে রয়েছেন এ শ্লোকরে ভগবান শক্তি রয়েছে আমি কেমন কুহে যে আপনার শ্লোক কুহতু না কিন্তু শ্লোকরে ভগবান শক্তি রয়েছে ভগবান প্রভু মোর বচন কু ভাগবত কথা সুভদ্রের বচন এটা অলঙ্কৃত ভগবান শক্তি প্রদান করছেন এটি ভগবান নিহিত রয়েছেন আমার মন কবিতা তার আসবে না শক্তি আসবে না ভাগবত শ্লোকের যে শক্তি রয়েছে আমি সেই কথা যদি মন কহিদবা তার তার শক্তি রহব না বা আমার সে ইয়ে নাই শক্তি নাই সেভাবে শক্তি আমি প্রাপ্ত হয়েপার কিন্তু ইয়ে যে ভাগবত শ্লোক ইয়ে প্রতি শ্লোক অবদত দেবি শ্লোক সে শক্তি রয়েছে তেমনি আপনার শক্তি রয়েছে তেমনি কুহযাচ্ছি এইভাবে ভাবে প্রতিশ্রুত মুক্ত ভাবে যেতবে যাচ্ছেন পথে যাচ্ছেন এ ছোট ছুয়া ছোট শিশু সে মুক্ত ভাবে রয়েছে যে দিব সবাই ডাকিব এইভাবে ভাবে তার অভ্যাস তথা তত্র বিষাক্ত মতি প্রণয় হৃদয় কার্পণ্যা স্কন্ধীন উদ্ভাবি যেতবে যাচ্ছি সেটা মুখ রয়েছে এই কোণ কাছ তৈরি রয়েছে যেতবে পকারে রয়েছে ভিতরে পশ্চি তেমন কি কম করছেন ভরত মহারাজ স্কন্ধে উদ্ভাবি টেকি রাখছেন স্কন্ধে রাখছেন এবং উৎসঙ্গে যেতবে কোড়ে ধারণ করছেন যেতবে পক্ষে ধারণ করছেন এইভাবে ভাবে আধায় উপলালয় লালন করছেন সব কার্যের মুখ্য বস্তু হচ্ছেন হরিণ শিশু মুদম পরমাণু অভাব এই কথা এটা বহু গুরুত্বপূর্ণ কথা মুদম পরমাণু অভাব আগুর আপনার পরম নির্বৃত্তি অভাব বলে কুহে ভগবান সেবার বহু আনন্দ সে প্রাপ্ত পরম অত্যন্ত উন্নত স্তরের আনন্দ সে প্রাপ্ত হচ্ছে কিন্তু বর্তমান ভগবান সেবা নকরি পড়ছেন সেইভাবে আনন্দ প্রাপ্ত হচ্ছে মুদন পরমাভাব সেইভাবে আনন্দ সে প্রাপ্ত হচ্ছে এই ভগবান ফিরে যাই এই শিশু প্রতি আসক্তি রাই এইভাবে ভাবে প্রাপ্ত হচ্ছেন তেমন প্রভাব মানে কুমার যে ব্যক্তি পরমার্থ মার্গে উন্নতি করার নিমিত্ত অত্যন্ত আগ্রহী সে বড় সাবধান হওয়া উচিত কিছু আমি শিক্ষা সে কৃষ্ণ ব্যতীত অন্য কোণী বিষয় বা বস্তু প্রতি আসক্ত হওয়া উচিত নুহে এ মাধ্যমে ভগবান আমি শিক্ষা করছেন মহারাজ মাধ্যমে তাঁকে নিজ জন নিজ জন নিজ ভক্ত তাঁক মাধ্যমে সে আমি শিক্ষা করছেন প্রভাত মহারাজ সেটা কৌশল আমি এইভাবে ভাবে সতর্ক রয়েছি এ ভরত মহারাজ চরিত্রকে এই কথা সব শুনিবা আমি অবশ্য সম্পূর্ণ ভাবে আলোচনা করিপারিবা নাই কিন্তু আপনার পাঠ করিবে ভাগবত আগে পাঠ কলে বহু বিস্তার ভাবে শ্রবণ করিপারিবে আমি সংক্ষেপে কৌছে যে বিস্তার ভাবে করিপার নাই বহু সংক্ষেপে কৌছে তেমন क्रियायां निवर्तमानायां अंतराय अपि उत्थाय उत्थाय तदा एनं अभिचक्षित तरी भाव स वर्षपति प्रकुशितेन मनसा तस्मै आशिष आशस्ते स्वस्ति तार पत्तसे सर्वत्र इति
भगवान उदाहरण कौशल की बात करते हैं
उदाहरण कलाड़े क्रियायां निर्वर्तमानाया उदाहरण कौशल उधर शेष ही नहीं किंतु अंतराले अति मजरे मजरे कौन कौशल की ना उठाए उठाए चिंता होती किंतु हर उस इसे तेरो उदाहरण कौन दे रहा है मजरे उधर शेष ही नहीं किंतु मजरे मजरे उठ गया उसकी इतनी लेकिन देखो सर अभी जैसा ये ना अभिचक के थी अरे अच्छी ना कर लगा पड़ेगा चिंता तुम जब देखी थे ले तारे तारी बाग हो जिस समय सौ वर्षों पति वर्षों से समय पर कुछ भी सम्राट थे आदि समुद्र की ताक पर थे कि वो आकर कुछ आ सकते ही वाला लेकिन वर्षों कुछ करने को संभव नहीं वर्षों पति समय पर पति इस आसक्ति ताक पर थे कि जो बड़े सुधर पर थी आसक्ति ताक पर पहले नहीं सर्वश्रेष्ठ प्रकृति सेना ये थोड़ा सा देखी दो सब से थोड़ा सा आनंद लिया उसने प्रकृति सेना सुखी है उसने मनसा तस्मी का आशीष आशस्ते तेन महारे से बहुत बहुत आनंद रहते वो आशीर्वाद हो ये वर्ष सुस्ती स्तार वर्ष तब मंगल हो तब सस्ती हो तब मंगल हो ये बोले हाँ मैं आशीर्वाद हो सर्वदा ही सब सब प्रकार तब मंगल हो एक बार ऐसा आशीष तो बोल सकते हैं ये क्या आशीष है केमिति मंगल हवा मंगलम भगवान विष्णु मंगलम गर्भध्वजा मंगलम पुनर्काक्षम मंगलम पुरुषोत्तम नहीं ये तो अन्य शिव पंथा विशदा संस्कृता विह वासुदेव भगवती भक्ति योग तथा कवे प्रकृत मंगल के लिए हवा ब्रह्मा तकर ब्रह्मलोक है समग्र वेद को तिनिकरा अध्ययन करे तिनिकरा मुख्य अनुक्या नगर देवसर पुत्र को रति आत्मा मुक्त करे चेत्रु तापरे कंट्रोलर दले बाय सिग्मा को दले ये जति हमें भगवान को भक्ति करीबा ताहनी हमें प्रकृत को मंगल प्राप्त ही करीबा तेरो मंगल आप केवल भगवान पाल तुम्हारे ना अन्य कौन सी उपाय क्षमा आप प्राप्त पाई करो ना ही दिन में क्षमा अन्य कौन सी पर मंगल प्राप्त ही करेगा नहीं मुकुंद चरणा भुजम भगवान पादुक पर हम आश्रय नहीं हम मंगल होती अन्य कौन सी पर हम मंगल प्राप्त ही करेगा नहीं यह जो अमंगलमय जगत अमंगलमय जगत के विभिन्न प्रकार अमंगल रही थी जन्म मृत्यु जरा व्याधि के विभिन्न प्रकार अमंगलता रही थी किंतु यदि हमें प्रकृति में मंगल जानते ताले से मंगल मंगलमय भगवान का शरण रे जीवा हरे कृष्णा कृष्णा हरे 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 राम 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 हरे हरे श्री मंगल मैं भगवान को शरण भरे ही हमें मंगल प्राप्त ही करेगा अन्य कौन सी ना ये क्या अन्य सिवा करता अन्य कौन सी उपाय नहीं बस भागवत दूसरे स्कंदरे प्रथम स्कंदर द्वितीय अध्याय रे एक बार बोल सकती सुतो उसकी स्कंदर का दृष्टि बोल सकती भगवान ब्रह्मा निजे समस्त वेद अध्ययन करे जब सिद्धांत सिद्धांत परिपेक्षण केवल भगवान का शरण रे करे ही हमारा प्रकृत मंगल हो पाए तेनु आदि भरत महाराज ये जो आसक्ति रही थी ये आसक्ति प्रति तेनु से कोशन तमन मंगल हो मंगल वर्ष में चिंता कोशन की भगवान का कृपा भी तार मंगल हो तेनु से चाहूंगा भगवान आर मंगल करंतु এই শিশু হারণ শিশুর মঙ্গল করতো সে আনন্দ রইলে মু আনন্দ রইল মোর মঙ্গল হল তার মঙ্গল হল মোর মঙ্গল এইভাবে ভাবে চিন্তা রয়েছে প্রভাত মহারাজ যদি আমার আসক্তি ভগবান প্রতি ন দিই ভৌতিক বিষয়বস্তু প্রতি হুয়ে তাহলে আমি মানে পরমাত্মার পথ থেকে পতন হয়ে যা আসক্তি ভগবান প্রতি রক্ষা রাখি নাহলে আমার এই নরকু দ্বারা কমিব তেমন শিশু রাজা কৃষ্ণ মহারাজ কহতি যে আমি যদি তাকে আশীর্বাদ দেওয়া কোন আশীর্বাদ দেওয়া না কৃষ্ণেই মতি রস্তু ভগবান পাখে আপনার মতি রহু এই আশীর্বাদ দেওয়া মা মাকে প্রার্থনা করে মধ্য ଆମେ ଏହିଭଳି ଭାବରେ ରଚନା କରିବା ଯେଉଁଭଳି ଭାବରେ କାତ୍ୟାୟନୀ ପୂଜା କରିଥିଲେ ଗୋପୀମାନେ ଦଶମ ସଂଘ ବାଇଶ ଅଧ୍ୟାୟ ବର୍ଣ୍ଣନା କରାଯାଏ ଗୋପୀମାନେ କାତ୍ୟାୟନୀ ଦୁର୍ଗା ଦେବୀ ପୂଜା କରୁଥିଲେ ନନ୍ଦଗୋପ ସୁତନ ଦେବୀ ପତି ନେଇ କୃତି ନମଃ ଏହିଭଳି ଭାବରେ ମାଙ୍କୁ ପ୍ରଣାମ କରୁଥିଲେ ନନ୍ଦଗୋପ ସୁତ ଦେବୀ ହେ ଦେବୀ ହେ ମା ନନ୍ଦଗୋପ ସୁତ ଯେଉଁ ରହିଛନ୍ତି କୃଷ୍ଣ ସିଏ ଆମର ପତି ହୁଅନ୍ତି ସିଏ ହେଉଛନ୍ତି ପ୍ରକୃତ ଦେବତା ଭାଗବତ ପଞ୍ଚମ ସ୍କନ୍ଧରେ ଋଷଭଦେବ କଥା କହିଛନ୍ତି ସିଏ ହେଉଛନ୍ତି ପ୍ରକୃତ ଦେବ ଗୁରୁ ନସସ୍ୟା ସୁଦନ ନସସ୍ୟା ପିତା ନସସ୍ୟା ଜନନୀ ନସସ୍ୟା ଦୈବ ନସସ୍ୟା ନ ପ୍ରତିଷ୍ଠା ଜନନ ମୋଷେ ସମୁଦ୍ର ମୃତ୍ୟୁ ସେମାନେ ପ୍ରକୃତ ଗୁରୁ ନୁହନ୍ତି ବା ସେମାନେ ପ୍ରକୃତ ନିବେଦନ ନୁହନ୍ତି ବା ସେମାନେ ମାତା ନୁହନ୍ତି ବା ପିତା ନୁହନ୍ତି ବା ସେମାନେ ଦେବତା ନୁହନ୍ତି ବା ସେମାନେ ପତି ନୁହନ୍ତି ଯଦି ତାଙ୍କର ଆଶୀର୍ବାଦକୁ ସେ ମୃତ୍ୟୁ ମୁଖରୁ ରକ୍ଷା କରିପାରିବେ ତେଣୁ ମୃତ୍ୟୁ ମୁଖରୁ କେବଳ ଏକମାତ୍ର ଭଗବାନ କୃଷ୍ଣ ହିଁ ରକ୍ଷା କରିବେ ଆଉ କିଏ ରକ୍ଷା କରିପାରିବେ ନାହିଁ ପଟ୍ଟନ ମହାରାଜ ଦେବତାମାନଙ୍କ ସହିତ ଯାଇ ଯୁଦ୍ଧ କରୁଥିଲେ ଅସ୍ତ୍ରମାନଙ୍କ ବିରୁଦ୍ଧରେ ଏ ଆରମ୍ଭରେ ପୁଷ୍ପଦେବ ଗୋସ୍ୱାମୀ ପଟ୍ଟନ ମହାରାଜଙ୍କୁ ଉଦାହରଣ ଦେଇଛନ୍ତି ପଟ୍ଟନ ମହାରାଜ ଦେବତାମାନଙ୍କ ସହିତ ମିଶି ଯୁଦ୍ଧ କରୁଥିଲେ ଅସ୍ତ୍ରମାନଙ୍କ ବିରୁଦ୍ଧରେ ଏତେ ଶକ୍ତିଶାଳୀ ଥିଲେ ସେ ପଟ୍ଟନ ମହାରାଜ କିନ୍ତୁ ଯେତେବେଳେ ଯୁଦ୍ଧରେ ବିଜୟ ଲାଭ କଲେ ଦେବତାମାନେ ପଟ୍ଟନ ମହାରାଜଙ୍କୁ ପଚାରିଲେ ମହାରାଜ ଆପଣ ଆମକୁ ଏତେ ସେବା କଲେ ତା ବଦଳରେ ଆମେ କ'ଣ ଆପଣଙ୍କୁ କିଛି ପ୍ରଦାନ କରିବୁ କିଛି ବର ଆମକୁ ଗ୍ରହଣ କରନ୍ତୁ ନା କ'ଣ ବର ଦେଇପାରିବେ ଅମୃତ ତ ପ୍ରଦାନ କରିପାରିବେ ନା ଯେହେତୁ ଦେବତାମାନଙ୍କୁ ଅମରା ବୋଲି କୁହାଯାଏ ଅମରା ନିର୍ଦ୍ଧରା ଦେବା ଏସବୁ ଅନ୍ଧବିଶ୍ୱାସ ବର୍ଣ୍ଣନା କରି ଅମରା କିନ୍ତୁ ତଥାପି ତାଙ୍କର କିଣି ପୁଣି ମଧ୍ୟ ଲୋକଙ୍କୁ ବିସର୍ଜି ତାଙ୍କ ପୁଣ୍ୟକର୍ମ ସରିଗଲେ ସେ ପୁଣି ମଧ୍ୟ ଲୋକକୁ ଆସିବେ ଆମେ କହିଛୁ କହୁଥିଲୁ ତାଙ୍କୁ ଗୋଟିଏ କହିଥିଲୁ ଦେବତାମାନେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ ପ୍ରଭୁ ଆମର ଏଇ ପୁଣ୍ୟକର୍ମ ସରିଗଲେ ଆମକୁ ଏ ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ପ୍ରଦାନ କରନ୍ତୁ ଆମେରିକା ବା ପାଶ୍ଚାତ୍ୟ ଜଗତରେ ମନୁଷ୍ୟ ଜନ୍ମ ପାଇଁ ସେ ପ୍ରାର୍ଥନା କରୁନାହାନ୍ତି ପାଶ୍ଚାତ୍ୟ ଜଗତରେ ବହୁତ ଉନ୍ନତି କରିଛନ୍ତି କିନ୍ତୁ ପରମାର୍ଥ କହୁଛନ୍ତି ନାହିଁ ପରମାର୍ଥ କହନ୍ତି ଭାରତବର୍ଷରେ ହେଇପାରିବ ଅନ୍ୟ କୌଣସି ବର୍ଷରେ ହେଇପାରିବ ନାହିଁ ଯଦି ହେଇପାରିବ କିନ୍ତୁ ଭାରତବର୍ଷରେ ସେ ସୁବିଧା ସବୁ ରହିଛି କିନ୍ତୁ ଦେବତାମାନେ ପ୍ରାର୍ଥନା କରୁଛନ୍ତି ପୁଣି ପଟ୍ଟନ ମହାରାଜ କହିଲେ ଠିକ୍ ଅଛି ତାହେଲେ ମୋର କେତେ ଆୟୁଷ ଜୀବନ ତାପରେ ମୁଁ ଦେବି ଘର ଆପଣଙ୍କୁ ଦେଖିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ରହିଛି ଆୟୁଷ ତେଣୁ ସେ ଗୋଟିଏ ମୁହୂର୍ତ୍ତ ଆୟୁଷ କ'ଣ ଘର କ'ଣ କରିବୁ ମୋତେ ଗୋଟେ ଦାନ ଦିଅନ୍ତୁ ଦ୍ରୁତକାଳୀ ଦାନ ଦିଅନ୍ତୁ ଯେଉଁ ଦାନ ସାହାଯ୍ୟରେ ମୁଁ ପୃଥି ପୁଷ୍ପ ଦେବି ସ୍ୱର୍ଗ ପୃଥି ପୁଷ୍ପରୁ ଆସିଲେ ସେଇ ଗୋଟିଏ ମୁହୂର୍ତ୍ତରେ ସେ ଭଗବାନଙ୍କର ଧ୍ୟାନ କରି ଭଗବଧାମ ପ୍ରାପ୍ତ ହେଲେ ଏ କଥା ସୁଖଦେବ ଗୋସ୍ୱାମୀ ପରିକୀ ମହାରାଜ ପ୍ରଥମେ କହୁଛନ୍ତି ଖଟ୍ଟାଣ ନାମ ରାଜସେ ଜ୍ଞାନ ଏଦାନ ଆୟୁଷ ମୁହୂର୍ତ୍ତ ସେବଂ ଉତ୍ସୁଦ୍ୟ ଗତବାନ ଅଭୟ ହରି ହେ ରାଜ ପରିକୀ ମହାରାଜ ତୁମେ କାହିଁକି ଚିନ୍ତିତ ହଉଛ ଜଣେ ରାଜା ଥିଲେ ଖଟ୍ଟାଣ ମହାରାଜ ଯିଏକି ଜାଣିଲେ ଯେତେବେଳେ ତାଙ୍କର ଗୋଟିଏ ମୁହୂର୍ତ୍ତ ରହିଛି ସେ ସବୁକିଛି ତ୍ୟାଗ କରି ଦେବରକୁ ତ୍ୟାଗ କରି ଏଇ ପୃଥିବୀ ପୃଷ୍ଠକୁ ଆସି ଏଇଠି ଭଗବାନ ହରିଙ୍କର ଚରଣ ଚିନ୍ତା କରି ଧ୍ୟାନ କରି ଭଗବଧାମ କଲେ ତେଣୁ ତବାବି ତୈ କରୋଗ ସପ୍ତାହ ଚିନ୍ତା ହୋଇନି ତୁମର ତ ସପ୍ତାହ ଅଛି ଗୋଟିଏ ସପ୍ତାହ ରହିଛି ଚିନ୍ତା କାହିଁକି ଉପକଳ୍ପ ତ ସର୍ବମ ତାପତ ସାମ୍ପ୍ରଦାୟିକ ତେଣୁ ତୁମର ପରଜନ୍ମ ପାଇଁ ସେହି କାର୍ଯ୍ୟ କର ଯାହାଫଳରେ ତୁମ ପରଜନ୍ମ ସୁଧୁରିଯିବ କ'ଣ ସେ କାର୍ଯ୍ୟ ନା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱତବ୍ୟ ପିତବ୍ୟ ସ୍ମର୍ତ୍ତବ୍ୟ ସଦା ଅଭୟ ଯଦି ଜଣେ ଅଭୟ ଚାହୁଁଛନ୍ତି ଯଦି ଜଣେ ମୃତ୍ୟୁକୁ ପାରଣ ହେବା ପାଇଁ ଚାହୁଁଛନ୍ତି ତାହେଲେ ଏକମାତ୍ର କର୍ତ୍ତବ୍ୟ ହେଉଛି ଭାରତ ଏ ଭରତ ସଂସଦ ତାଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ଭଗବାନ ହରି ଯିଏକି ଈଶ୍ୱର ସବୁକିଛି ନିୟନ୍ତ୍ରଣକାରୀ ଏବଂ ଯିଏ ସବୁ ସମସ୍ତ ହୃଦୟରେ ପରମାତ୍ମା ରୂପ ରହିଛନ୍ତି ତାଙ୍କ ଭିତରେ ଶ୍ରବଣ କରିବା କଥା ତାଙ୍କ ଭିତରେ କୀର୍ତ୍ତନ କରିବା କଥା ତାଙ୍କ ଭିତରେ ସ୍ମରଣ କରିବା କଥା ହରେ କୃଷ୍ଣ 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 ହରେ 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 ରାମ 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 ହରେ ତାଙ୍କ ଭିତରେ ଏଇ ଆମ କର୍ତ୍ତବ୍ୟ ତେଣୁ ଏଇ ଯେଉଁ ଆମେ ପୂଜା କରୁଥିଲେ ଗୋପୀମାନେ ପୂଜା କରୁଥିଲେ ମାଆଙ୍କୁ ପୂଜା କରୁଛନ୍ତି ସବୁ ଦେବଦେବୀଙ୍କର ପୂଜା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କିନ୍ତୁ ତାର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଭଗବାନ କେମିତି ଭକ୍ତି ପ୍ରାପ୍ତ ହେବା, ଇଏ ହେଉଛି ପ୍ରକୃତ ଦେବତା ପୂଜା। ତେଣୁ ଏଇଭଳି ଭାବରେ ମହାରାଜଙ୍କର ଅବସ୍ଥା ହେଇଛି, ଆମେ ତ ଖୁବ କମ୍ ସମୟ ରହିଲା, ତେଣୁ ଏଥିରେ ବଡ଼ ବହୁତ ଶ୍ଳୋକ ରହିଛନ୍ତି। ତେଣୁ ଆ ପର ଶ୍ଳୋକରେ କୁହାଯାଉଛି ଯେ ଅନ୍ୟଦା ଭୃଷମ ଉଦ୍ଭିନ୍ନ ମା ନଷ୍ଟ ଦ୍ରବିଣ ଇବ କୃପଣ ସ୍ୱା କରୁଣ ଅତିତ୍ୟଶ୍ରେଣ ହରିଣ ପୁନକ ବିରହ କେବଳ ହୃଦୟ ସନ୍ତାନ ତମେବ ଔଷଧ କିଳ କସ୍ମଳ ମହତ୍ ଅବିଳମ୍ବିତ ଇତିହାସ। ଯଦି ଦେଖିପାରୁନଥିଲେ ତାଙ୍କର କସ୍ମଳ ତାଙ୍କର ମୋହ ଦେଖନ୍ତୁ ବିଷୟ ଭାବେ ବର୍ଣ୍ଣନା କରିଲେ ଆମେ ଏତେ ଦୂରରେ ବର୍ଣ୍ଣନା କରିପାରିବା ନାହିଁ, ତାଙ୍କର ସଂକ୍ଷେପ କହୁଛେ। ଯଦି ଦେଖିପାରୁନଥିଲେ ଭୂଷଣ ବହୁତ ବ୍ୟତୀତ ହେଇଯାଉଥିଲେ, କାଳେ କିଏ ଅନ୍ୟ ଅଞ୍ଚଳରୁ ଖାଇଦେଲେ କି ଉଦ୍ଭିଦ ମାନା ନଷ୍ଟ ଦ୍ରବିଣ ହେବ, ଯେହେତୁ ତାଙ୍କର ଧନ ନଷ୍ଟ ହେଇଗଲା, ଏଇଭଳି ଭାବରେ ତାଙ୍କର ସମଗ୍ର ଧର୍ମକୁ ତ୍ୟାଗ କରିଦେଲେ ସର୍ବସମ୍ପତ୍ତି ନିକଟା ବୋଲି କୁହାଯାଉଛି। ତାଙ୍କର ଗୃହରେ ସବୁ ସମ୍ପତ୍ତି ଥିଲା, ସବୁ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତାକୁ ତ୍ୟାଗ କରିଦେଲେ। କିନ୍ତୁ ହରିଣ ଶିଶୁ ଯେତେବେଳେ ଦେଖୁନାହାନ୍ତି ସେ ଅବସ୍ଥାର ସବୁ ଧନ ନଷ୍ଟ ହେଇଗଲା, ଦ୍ରବିଣ ନଷ୍ଟ ଦ୍ରବିଣ ହେବ ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଅନ୍ୟଟା ଦୃଶ ଉଦ୍ଭିନ୍ନ ମା ଉଦ୍ଭିନ୍ନ ହେଇଯାଉଛନ୍ତି, କୃପଣ ସକରୁଣ ଅତିତ୍ରେଣ ତାକୁ ସେ କହୁଛନ୍ତି ଅତି ଇଚ୍ଛା ଏଇ ଯେଉଁ ଶିଶୁଟି ହରିଣ ପୁରଙ୍କ ବିରହ କେବଳ ହୃଦୟ ସନ୍ତାପ ତମ ଏ ଅନୁଶୋଧନ କିଳ କଷ୍ମଣ ମହତ ଅବିଳମ୍ବିତ ଇତି ଭାବ ଦେଖିପାରୁନଥିଲେ, ତେଣୁ ବିରହରେ ସେସବୁ ପାଗଳ ଭଳି ପ୍ରଡ଼ା କରୁଥିଲେ, ପାଗଳ ପ୍ରଡ଼ା ରହିଛି। ଏଭଳି ଭାବରେ ବହୁତ କଥା ବର୍ଣ୍ଣନା କରାଯାଇଛି, ତିରିଶ ଏକତିରିଶ ଶ୍ଳୋକ ଅଛନ୍ତି ଅଧ୍ୟାୟରେ। ଏଇଭଳି ଭାବରେ ସେ ସବୁଠି ପାଗଳ ଭଳି ଖୋଜୁଥିଲେ, ଯେମିତି ଗୋପୀମାନେ ଭଗବାନଙ୍କ ବିରହରେ ପାଗଳ ହେଇକି ଖୋଜୁଥିଲେ, ଇଏ ମଧ୍ୟ ସେଇଭଳି ଭାବରେ ପାଗଳ ହେଇ ଯାଇଥିଲେ। କୃଷ୍ଣ ବିରହରେ ଗୋପୀମାନେ ପାଗଳ ହେଇ ଖୋଜୁଥିଲେ କୃଷ୍ଣଙ୍କୁ, ତେବେ କଥା ମୃଦନ ଏକତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କୃଷ୍ଣଙ୍କ ବିରହରେ ସେ ସବୁ ବ୍ୟାକୁଳ ହେଇକି ଗୋପିନୀ ବର୍ଣ୍ଣ କରାଯାଇଛି, ତେଣୁ ହରିଣ ବିରହରେ ବ୍ୟାକୁଳ ହେଇ ଇଣ୍ଡିଆ ମଧ୍ୟ ସେ ହରିଣ ଗୀତି କରିଛନ୍ତି, ଏ ହରିଣ ଗୀତି ରହିଛି। ଆଗର ଆମର ସମୟ ନାହିଁ, ଆମର ସଂକ୍ଷିପ୍ତ ସମୟରେ ଆମେ ଆମର ଯେଉଁ ମୁଖ୍ୟ ବିଷୟ ରହିଛି ସବୁ କିଛି କିଛି କହିବା, ତେଣୁ ଆମେ ଏହି ବିସ୍ତାର ରହିଛି ଆମେମାନେ ସମସ୍ତେ ପାଠ କରିବେ, ଆମର ଆପଣ ପାଠ କରିବେ। ଅମୃତ ଅମୃତ ଆଖ୍ୟାନ ପାଗଳ ହେଇକି ରହୁଛନ୍ତି, ତେଣୁ ଅପିବତ ସରେଇ କୃପଣ ଏଣ ବାଳକ ଭୂତ ହରିଣ ଅହୋ ମମ ଅନାଢ୍ୟ ଷଟ କିରାତ ମଧ୍ୟ ଅକୃତ ସୁକୃତ୍ୟ କୃତ ବିଶୃମ୍ଭ ଆତ୍ମପ୍ରତ୍ୟେନ ତତ୍ ଅଭିଗଣୟନ ସୁଧନୈବ ଅବମିଶ୍ୟତି। ପାଗଳର ପ୍ରଭାବ ଚାଲିଛି, ଭଗବାନ ବିରୋଧରେ ଗୋପୀମାନେ ଯେଭଳି ଭାବରେ ପାଗଳିକି ପାଗଳି ହେଇଯାଇଥିଲେ, ବର୍ତ୍ତମାନ ନ ଦେଖିକିରି ବିରହ ନାହିଁ ଦେଖିନାହାନ୍ତି କୃଷ୍ଣ, ତା ଦେହରେ ସେ ପାଗଳ ହେଇଯାଉଛନ୍ତି। ତେଣୁ ପାଗଳର ପ୍ରଭାବ ସବୁ କୁହାଯାଉଛି ଯେ ଅଭିବତ ସବେ କୃପଣ ସେ ଦିନ ଶିଶୁଟି କେଣ ବାଳକ ମୃତ ହରିଣ ସୁତ ହରିଣ ସୁତ ତା ମା ମରିଯାଇଛି, ଓ ମୋ ଅନାଢ୍ୟ ମୋ ଅନାଢ୍ୟ ମୋର କର୍ତ୍ତବ୍ୟରେ ଖିଲାପ କରିଦେଇଛି। ଆଉ ରାଧାକୃଷ୍ଣ ମହାରାଜ ବହୁତ ସୁନ୍ଦର ଭାବେ କଥା କହିଛନ୍ତି, କିନ୍ତୁ ଆମେ କହିପାରିବାନି ଶିଶୁ, କିନ୍ତୁ ଅନାଢ୍ୟ ଭଗବାନ ଦୂରେଇ ଯାଇଛି, ଭଗବାନ କିଛି ସେବା କରୁନାହାନ୍ତି, କିନ୍ତୁ କହୁଛନ୍ତି ମୁଁ ହେଉଛି ଅନାଢ୍ୟ, ମୁଁ ଭଗବାନ ସେବାରେ ରହି ଏ ପିଲାଟିକୁ ସେବା କରିପାରିବି ନାହିଁ, ମୁଁ ଅନାଢ୍ୟ ମୋ ଅନାଢ୍ୟ ଷଠ କିରାତ ମୁଁ ତାକୁ ରକ୍ଷା କରିପାରିବି, ତାକୁ ଯେ କିଏ ପଶୁ ଜିନିଷକୁ ଖାଇଦେଲେ ଯାଦବ ଆଚରଣ କଲି, ତେଣୁ ଏଇଗୋଟେ ଭାବରେ ଅକୃତ ସ୍ୱୀକୃତ ମୋର କୌଣସି ସ୍ୱୀକୃତି ନାହିଁ, କିନ୍ତୁ କୃତ ବିଶୃମ୍ଭ ଯେଉଁମାନେ ବିଶ୍ୱାସ କରୁଥିବା ଆତ୍ମପ୍ରତ୍ୟୟନ ତାର ସ୍ୱୀକୃତି ଅଛି, କୃଷ୍ଣ ସାର ସେ ହରିଣଗୋଟି ନାମ କୃଷ୍ଣ ସାର, ଭଗବାନ ନାମରେ ତା ନାମ ରହିଛି କୃଷ୍ଣ ସାର, ତେଣୁ ସେଇ କୃଷ୍ଣ ସାର ସ୍ୱୀକୃତି କରିଥିଲା, ସେଥିପାଇଁ କୃଷ୍ଣ ସାର ଧର୍ମ ପ୍ରାପ୍ତ ହେଇଛି। ତେଣୁ ନିଜର ମାନେ ଆତ୍ମପ୍ରତ୍ୟୟନ ତତ୍ ଅଭିଗଣେ ମୋର ସବୁ ଦୁରାକାର ତ୍ୟାଗ ମାନେ ଗ୍ରହଣ କରିକିରି ମୁଁ ଦୁର୍ଜନ କିନ୍ତୁ ସେ ସୁଜନ, ଯେ ସୁଜନ ଯେ ସେ ସମସ୍ତଙ୍କୁ ସୁଯୋଗ ଦେଇଥିଲେ କାର୍ଯ୍ୟ ଆତ୍ମବାଦ ଆତ୍ମବାଦତା ସ୍ୱରୂପ ହୋଇଯାଇଛି। ଆମେ ଯେଉଁଭଳି ଆମେ ନିଜେ ଚିନ୍ତା କରୁଛେ ଆମ ପାଇଁ ଚିନ୍ତା କରୁଛେ ଆମର ଅନ୍ୟମାନଙ୍କ ପ୍ରତି ସେଇଭଳିଆ ଚିନ୍ତା କରିବା ଏ ଆତ୍ମବାଦ ସୁଯୋଗ ଦେଇଥିଲେ ସେଇଭଳି ଭାବରେ କାର୍ଯ୍ୟ କରନ୍ତି। ତେଣୁ ଇଏ ଶିଶୁଟି ସୁଯୋଗ ତେଣୁ ମୋର ଦୁର୍ଜନତାକୁ ଯେଉଁ ରହିଛି ଅପରାଧକୁ ଚିନ୍ତା ନକରି ସେ ଆସିବ କି ଅଭବିଷ୍ୟତ ଏଇଭଳି ଭାବରେ ଅନେକ କଥା ରହିଛି। ତେଣୁ ଯେତେବେଳେ ଦେଖୁନାହାନ୍ତି ସୂର୍ଯ୍ୟ ଉଦୟ ଦେଖିପାରିଲେନି ଯଦି କିଛି ସମୟ ତାପରେ ସନ୍ଧ୍ୟା ଯଦି ହେଇଯାଉଛି ସୂର୍ଯ୍ୟ ତେଣୁ ପ୍ରାର୍ଥନା କରୁଛନ୍ତି ସୂର୍ଯ୍ୟଦେବ ଆପଣ ଚଣ୍ଡିଦିଆ ଆପଣ ସୂର୍ଯ୍ୟ ଉଦୟ ହେଲେ ଏସବୁ ଯଜ୍ଞ କାର୍ଯ୍ୟ ହେଉଛି ସମସ୍ତେ ଯଜ୍ଞ କାର୍ଯ୍ୟ କରୁଛନ୍ତି ଆପଣ ହେଉଛନ୍ତି ଭଗବାନଙ୍କର ନେତ୍ର ଆପଣ ନେତ୍ରରେ ସବୁ ଦେଖିପାରିବେ ମୋର ଶିଶୁଟିକୁ ଥରିକି ଦେଖନ୍ତୁ ହରିଣୀ ଶିଶୁ ରାଜକୁମାର ମୁନି କୁମାର ଅତିବେ କହିଲେ ମୋର ଆତ୍ମଦାୟ ନିଜର ପୁତ୍ରରେ ସେ ଅଭିଶାସରେ ତେଣୁ ମୋର ପୁତ୍ରଟିକୁ ଦେଖନ୍ତୁ କେଉଁ ରହିଗଲା କେଉଁ ହରିଣୀ ହେଉଛି କେଉଁ ଜନ୍ମ ମୋର ପତ୍ନୀ ଥିଲା ଇଏ ବର୍ତ୍ତମାନ ମୋର ଶିଶୁ ମୋର ପୁତ୍ର ଆତ୍ମଦାୟ ଜ୍ଞାନ କରୁଛନ୍ତି। ତେଣୁ ସୂର୍ଯ୍ୟଦେବ ପ୍ରାର୍ଥନା କରିଛନ୍ତି ପ୍ରଭୁ ଆପଣ ଟିକେ ରହିଯାଆନ୍ତୁ ଟିକେ ଅସ୍ତ ହୁଅନ୍ତୁ ନାହିଁ ବିଶ୍ୱର ରହିଯାଆନ୍ତୁ ମୁଁ ଟିକେ ଦେଖିଲି ମୋର ପୁତ୍ରକୁ ଦେଖିଲି। ତେଣୁ କିଛି ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇଯାଉଛନ୍ତି ଚନ୍ଦ୍ର ଉଦୟ ହେଉଛନ୍ତି ପୂର୍ଣ୍ଣମୀ ଆସିଥିଲା ଏ ଗୋଟେ ଉଦାହରଣ ଦିଆଯାଇଛି। ଏହିଭଳି ଭାବରେ ଅନେକ କଥା ରହିଛି ପୂର୍ଣ୍ଣମୀ ଚନ୍ଦ୍ରକୁ ଦେଖି ଚନ୍ଦ୍ରରେ ଧ୍ୱନି ମୋର ପୁତ୍ରକୁ ମୋ ଶିଶୁକୁ ଚନ୍ଦ୍ର ଧାର କରିଛନ୍ତି ଚନ୍ଦ୍ରରେ ରହିଛନ୍ତି ଶଶାଙ୍କ ରହିଛନ୍ତି ଚନ୍ଦ୍ରରେ ହରିଣ ଦିନ ରହିଛି। ତେଣୁ କହିଲେ ବୁଝେ ଚନ୍ଦ୍ରଦେବ କୃପା କରି ସୋମଦେବ ଶୀତଳତା ପ୍ରଦାନ କରନ୍ତି ସୋମଦେବ ସୋମବଂଶରେ ଭଗବାନ ଆସୁଛନ୍ତି କୃଷ୍ଣଚନ୍ଦ୍ର ଏବଂ ସୂର୍ଯ୍ୟ ବଂଶରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର ଏ ଦୁଇଟି ପ୍ରସିଦ୍ଧ ବଂଶ ଭାଗବତ ନବବଂଶ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଚନ୍ଦ୍ରଦେବ ପ୍ରାର୍ଥନା କରୁଛନ୍ତି ଚନ୍ଦ୍ରଦେବ ଆପଣ ମୋର ପୁତ୍ରକୁ ରଖିଛନ୍ତି ତାକୁ ପାଳନ କରୁଛନ୍ତି ଚନ୍ଦ୍ରଠାରୁ କ୍ଷୀର ଆସୁଛି ଅମୃତ ଆସୁଛି ଭଗବତ ଗୀତାରେ ଭଗବାନ କହିଛନ୍ତି କୃଷ୍ଣାମି ଚଉଷଠି ସର୍ବା ସୁମଭୂତ ରସାତ୍ମକ ଆମ ଯେଉଁ ତଥାକୃତ ବୈଜ୍ଞାନିକମାନେ ଯାଇଥିଲେ ଚଉଷଠି ଚନ୍ଦ୍ରକୁ ସେଠି କିଛି ନାହିଁ ଜୀବନ ରହିପାରିବ ନାହିଁ କିନ୍ତୁ ଶାସ୍ତ୍ର ଅନୁସାରେ ଆମେ ଯଦି ଦେଖିବା ଶାସ୍ତ୍ରରେ ଭଗବାନ କହୁଛନ୍ତି କୃଷ୍ଣାମି ଚଉଷଠି ସର୍ବା ଯେତେ ଗଛ ଲତା ପୁଷ୍ପ ଫଳ ସବୁ ହେଉଛି ଇଏ କେମିତି ହେଉଛି ନା କୃଷ୍ଣାମି ଚଉଷଠି ସୋମଭୂତ ରସାତ୍ମକ ସୋମର ଯେଉଁ ରସ ଆସୁଛି ଯେଉଁ ଚନ୍ଦ୍ର କିରଣ ଆସୁଛି ଏହି କିରଣରେ ସେମାନେ ରସ ପ୍ରାପ୍ତ ହେଉଛନ୍ତି ଚନ୍ଦ୍ର କିରଣ ନଥିଲେ ପୁଷ୍ପଫଳ ହେଇପାରିବ ନାହିଁ। ତେଣୁ ପ୍ରକୃତରେ ବୈଜ୍ଞାନିକମାନେ ଚନ୍ଦ୍ରଦେବକୁ ଯାଇନଥିଲେ ବୋଲି ଅନ୍ୟ ବୈଜ୍ଞାନିକମାନେ ବର୍ତ୍ତମାନ କହିଲେଣି ସବୁ କଥା ରହିଛି। ତେଣୁ ଚନ୍ଦ୍ରଦେବ ପ୍ରାର୍ଥନା କରୁଛନ୍ତି ଚନ୍ଦ୍ରଦେବ ମୋତେ ଟିକେ କୃପା କରନ୍ତୁ ମୋ ଶିଶୁକୁ ପଠାଇ ଦିଅନ୍ତୁ କିନ୍ତୁ ତାହାର ଚିନ୍ତା କଲେ ନା ନା ଇଏ ମୋର ପୁତ୍ର ନୁହଁ ଏ ତାଙ୍କ ସ୍ନେହ ରହିଛି ଚନ୍ଦ୍ରରେ ତେଣୁ ବର୍ତ୍ତମାନ ତାଙ୍କ ଚନ୍ଦ୍ରର ଶୀତଳତା ଶୀତଳ କିରଣ କହିଲେ ଶ୍ରେୟ କୈରବଚନ୍ଦ୍ରିକା ବିତରଣ କରି କୁହାଯାଇଛି ଭଗବାନଙ୍କ ନାମ ଜଣେ ଗ୍ରହଣ କରୁଛନ୍ତି ମାନେ ଚନ୍ଦ୍ରର ଯେଉଁ କିରଣ ଶୀତଳତା କିରଣ ସେ କିରଣ ସେମାନେ ପ୍ରାପ୍ତ ଶୀତଳତା ପ୍ରାପ୍ତ ହେବେ ତାପରେ ଜଗତ ହେଉଥିବା ଯିବ ସେତେବେଳେ ଭଗବାନଙ୍କ ନାମ ନେଉଛନ୍ତି ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ ସେତେବେଳେ ଭଗବାନ ନାମ ନେଉଛନ୍ତି ସେତେବେଳେ ଶୀତଳତା ପ୍ରାପ୍ତ ହେଉଛନ୍ତି। ତେଣୁ ପ୍ରଭୁ କିନ୍ତୁ ମୁଁ ଶୀତଳତା ପ୍ରାପ୍ତ ହେଇପାରୁନାହିଁ ମୋର ଶରୀର ଜ୍ୱଳନ ମୁଁ ଜ୍ୱଳନ ମାନେ ଗରମ ଅନୁଭବ କରୁଛି ଜ୍ୱଳନ ଅନୁଭବ କରୁଛି କାହିଁକିନା ବିରହରେ ପୁତ୍ର ବିରହରେ ମୁଁ ଜ୍ୱଳନ ଅନୁଭବ କରୁଛି କିନ୍ତୁ ମୋର ଯେତେବେଳେ ପୁତ୍ର ଆସିଯିବ ସେତେବେଳେ ଆପଣଙ୍କ କିରଣ ମୋତେ ଆନନ୍ଦ ଲାଗିବ ଏଇଭଳି ଭାବରେ ସବୁ ପ୍ରଳାପ କରୁଛନ୍ତି ଏ ପ୍ରଳାପ ଏବଂ ସେଇଭଳି ଭାବରେ ଯେତେବେଳେ ଆଶ୍ରମର ବାହାରକୁ ଆସୁଛନ୍ତି ସେତେବେଳେ ଦେଖୁଛନ୍ତି ଭୂମିରେ ନକ୍ଷତ୍ରଚିହ୍ନ ରହିଛି ଶିଶୁର ନକ୍ଷତ୍ରଚିହ୍ନଟି ରହିଛି କୃଷ୍ଣ ସାର ଯେଉଁ ରହିଛି ଯେଉଁ ଭୂମିରେ କୃଷ୍ଣ ସାର ନକ୍ଷତ୍ରଚିହ୍ନ ରହିଛି ସେ ଭୂମି ପ୍ରତି ପବିତ୍ର ଏବଂ ସେଇଠି ବର୍ଣ୍ଣନା କରାଯାଏ ତାପରେ ବର୍ଣ୍ଣନା କରାଯାଇ ସେଠି ଯଜ୍ଞ କରିବା ସେଇ ମାଟିରେ ଯଜ୍ଞ କରିହେବ ଯଜ୍ଞ କରିବା ସେ ଉପଯୁକ୍ତ ସ୍ଥାନ ତେଣୁ ମାଟିକୁ ପ୍ରଶଂସା କରୁଛନ୍ତି ଭୂମିକୁ ପ୍ରଶଂସା କରୁଛନ୍ତି କେତେ ଉନ୍ନତ ଭୂମି କି ତପସ୍ୟା କରିଥିଲା ଯେଉଁଥିପାଇଁ କି ହରିଣର ଚିହ୍ନ ପର ପୁତ୍ରର ଏ କୃଷ୍ଣସାରର ପଦଚିହ୍ନ ପ୍ରାପ୍ତ ହେଇଛି। କୃଷ୍ଣସାରର ପଦଚିହ୍ନ ତାକୁ ଲାଗୁଛି ବହୁତ ବହୁତ ବିଶେଷଣ ଦିଆଯାଇଛି, ଆମେ ଆଲୋଚନା କରିପାରିବା ନାହିଁ। ବହୁତ କୋମଳ, ଏଭଳି କୋମଳ ଯଦି ଆପଣଙ୍କର ଆତ୍ମୀୟ ଶରୀରରେ ଲାଗିଯିବ ତାହେଲେ କଟିଯିବ, ରକ୍ତ ବାହାରିବ। କିନ୍ତୁ ସେ ହେଉଛନ୍ତି ବହୁତ କୋମଳ, ମୋର ପୁତ୍ରର ଯେଉଁ ଚରଣ ରହିଛି, ନଖ ସବୁ ରହିଛି ବହୁତ କୋମଳ, ଏବଂ ତା ଯେଉଁ ଶିଙ୍ଗ ରହିଛି ବିଷାଣ ବହୁତ କୋମଳ, ଜଳବିନ୍ଦୁ ରହିଛି ଏମିତି କୋମଳ, ଲଗେଇଦେଲେ ଆମ ପାହାଡ଼ ପାହାଡ଼ ଭାଙ୍ଗିଯିବ, ଏଇଭଳି ଭାବରେ କୋମଳ, ଏଇଭଳି ଭାବରେ ସେ ପ୍ରାର୍ଥନା କରୁଛି, ପ୍ରଣାମ କରୁଛନ୍ତି, ଆସିବ କି ଆସିବ କି ଆସିବ କି, ଏମିତି ଭାବରେ ଏଇଭଳି ଉଦାହରଣ ଦିଆଯାଇଛି। ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି, ଏକତିରିଶ ଶ୍ଳୋକ ଅଛନ୍ତି। ଏଇଭଳି ଭାବରେ ପ୍ରଣାମ କରିକି ଅନ୍ତିମରେ କୁହାଯାଉଛି ଯେ ହଁ ଏଠି କୁହାଯାଇଛି ଯେ ସ ଏବଂ ଅଘଟମାନ ସମୟ ଏଇ ପାଇଁ ଶେଷ କରିବା ଏବଂ ଅଘଟମାନ ମନରଥ ଆକୁଳ ହୃଦୟ ମୃଗଧାର ମୃଗଧାର ଆବାସେଣ ସୁ ଆରବ୍ଧ କର୍ମଣା ପ୍ରାରବ୍ଧ କରିକି କହନ୍ତି ପ୍ରାରବ୍ଧ ତାଙ୍କର ପିଲା ଯେଉଁଥିରେ ଗତିରେ ପତନ ହୋଇଗଲା, କିନ୍ତୁ ନା ଏ ପ୍ରାରବ୍ଧ ନୁହଁ, ସୁ ଆରବ୍ଧ ଆମେ କୃଷ୍ଣାଚନ୍ଦ୍ର କହୁଛନ୍ତି। ଦୁଇ ପ୍ରକାର ପ୍ରାରବ୍ଧ ଅଛି, ଗୋଟେ ହେଉଛି ଶୋଭନମ ଆଉ ଗୋଟେ ହେଉଛି ଅଶୋଭନମ। ଏ ଶୋଭନ ପ୍ରାରମ୍ଭ ଆରମ୍ଭ ହେଇଛି କିଭଳି ଭାବରେ ଭଗବାନଙ୍କ ଇଚ୍ଛାରେ ଏଭଳି ଭାବରେ ଆରମ୍ଭ ହେଇଛି। ସେ ଯେଉଁ ମନୁଷ୍ୟ ରାଧା ଶରୀରରେ ରାଧା ପିଲାବେଳେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ତାଙ୍କଠୁ ଅଧିକ ଆନନ୍ଦ ତାଙ୍କ ପତନ ହେଲେ ମଧ୍ୟ ମୃଗ ଶରୀରରେ ସେ ପୂର୍ବଜନ୍ମର ସ୍ମୃତି ତାଙ୍କର ଯିବ ନାହିଁ, ଏ ଭଗବାନ କୃପା। ଏବଂ ତାଙ୍କର ଯେଉଁ ଭଗବତ ପ୍ରୀତି ରହିଥିଲା ତାହା ଆହୁରି ଅଧିକ ବର୍ଦ୍ଧିତ ହେଇଛି, ମୃଗ ଶରୀର ମଧ୍ୟ ଅଧିକ ବର୍ଦ୍ଧିତ ହେଇଛି। ବ୍ୟାକୁଳ ହେଉଛନ୍ତି ସେ, ବ୍ୟାକୁଳ ହେଇକି ବର୍ଣ୍ଣନା କରାଯାଇଛି ଯେ ଯେଭଳି ଭାବରେ ଯେମିତି ଆମେ ଦେଖୁଛେ ପ୍ରଥମେ ବିରହ ନଳାରେ ବିରହ ଜଳାରେ ଦେଇଛନ୍ତି, ବିରହ ତାପରେ ଦଗ୍ଧିତ ହେଇଛନ୍ତି, ଏବଂ ତାପରେ ଭଗବାନଙ୍କର ବହୁତ ସୁନ୍ଦର ଶ୍ଳୋକ ରହିଛନ୍ତି, ରହିଛି ବହୁତ ରହିଛନ୍ତି, ବହୁତ ଶ୍ଳୋକ ରହିଛନ୍ତି, ଆମେ ଇଏ କରିପାରିଲେନି। ତେଣୁ ସେଥିରେ କୁହାଯାଇଛି ଯେମିତି ଆମର ସେଇଛନ୍ତି ରାଧାକୃଷ୍ଣ ମହାରାଜ ଏଗୁଡ଼ି ଉଦାହରଣ ଦେଇଛନ୍ତି, ଯେମିତି ଆମେ ଗୋଲାପଜାମ ଆମ ଗତକାଲି ବେଳକୁ ଗୋଲାପଜାମ ଦେଇଥିଲେ, ଗୋଲାପଜାମ ତିଆରି ହେଉଛି କିଭଳି, ତା ପ୍ରଥମେ ତେଲରେ ଛାଣିବାକୁ ପଡ଼ୁଛି, ତାପରେ ମିଠାରେ ସର ଦିଆଯାଉଛି, ଚିନି ସିରା ଦିଆଯାଉଛି। ସେହିଭଳି ଭାବରେ ଭଗବାନ ପ୍ରଥମେ ତାଙ୍କୁ ଏହି ବିରହ ନଳରେ ଗଠିତ କରିଛନ୍ତି, ବିରହ ଭଗବାନ ବିରହରେ ସେ ଆକୁଳ ହେଇଛନ୍ତି, ମୃଗଜନ୍ମରେ ଭଗବାନ ବିରହରେ ଆକୁଳିତ ହେଇଛନ୍ତି, ଏବଂ ତାପରେ ଭଗବତ ପ୍ରେମ ତାଙ୍କର ବଢ଼ି ହେଇଛି, ଗଠିତ ହେଇଛି, ବହୁତ ଉନ୍ନତ ରୁଚି ଯାଇଛନ୍ତି ଭଗବତ ପ୍ରେମରେ। ତେଣୁ ଏଇଭଳି ଭାବରେ ବହୁତ କଥା ରହିଛି, ଆମେ ସଂକ୍ରମ କଲ୍ପନା କଲେ ତେଣୁ ସେଇଭଳି ଭାବରେ କହୁଛନ୍ତି। ଆ ପରେ ସେ ଅନ୍ତିମ ସମୟରେ ମଧ୍ୟ ଭଗବାନଙ୍କ ଚିନ୍ତା ହେଲା ନାହିଁ, ଅନ୍ତିମ ସମୟରେ ମୃଗ ଚିନ୍ତାରେ ରହିଲା, ମୃଗ ଚିନ୍ତା କରି ମୃଗ ମଧ୍ୟ ସେଇଭଳି ଭାବରେ ତାଙ୍କ ପାଖରେ ବସିଛି, ଅନ୍ତିମ ସମୟରେ ତାଙ୍କର ସୋଦନ ଭଳି ତାଙ୍କର ପୁତ୍ର ଭଳି ବସିଛି, ସେ ମଧ୍ୟ ଦୁଃଖ କରୁଛି। ତେଣୁ ମୃତ୍ୟୁ ସମୟରେ ଜନ ପାପି ସ୍ମରଣ ଭାବ ତେଜନ ତାନ୍ତି କଳିବର ତନ୍ତମ ଗୀତି ଅନ୍ଧେର ସଦା ତଦ୍ଭାବ ଭାବିତ। ତେଣୁ ଯେଉଁ ସମୟ ମୃତ୍ୟୁ ସମୟରେ ଯେଉଁ ଚିନ୍ତା ଆସିବ ପରଜନ୍ମରେ ସେ ସେହିପ୍ରକାର ତନ୍ତୁ ପ୍ରାପ୍ତ ହେବେ। ତେଣୁ ମୃଗ ଶିଶୁ ସେ ଚିନ୍ତା କରି କ'ଣ ହବ ଆର ପ୍ରତାପ ଚାଲିଛି କ'ଣ ହବ ଆର ସେହିପ୍ରକାର ଚିନ୍ତା କରି ସେ ମୃତ୍ୟୁବରଣ କରେ, ତେଣୁ ପରଜନ୍ମରେ ଗୋଟେ ମୃଗ ଶିଶୁ ପ୍ରାପ୍ତ ହେବେ, ମୃଗ ଶିଶୁ ହେଇଗଲେ ସେ। କିନ୍ତୁ ଭଗବାନଙ୍କୁ ଆରାଧନା କରିଥିଲେ ଏ ଆରାଧନା କେବେ ନଷ୍ଟ ହେବ ନାହିଁ, ତେଣୁ ମୃଗ ଶିଶୁ ହେଲେ ମଧ୍ୟ ପୂର୍ବଜନ୍ମର ସ୍ମୃତି ତାଙ୍କର ଥିଲା, ପୂର୍ବଜନ୍ମର ସ୍ମୃତି ଥିଲା, ତେଣୁ ସେ ବହୁତ ବ୍ୟାକୁଳ ହେଉଥିଲେ, ମୋର ଭୁଲ ହେଇଗଲା ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି, ସେତେବେଳେ କହୁଛି ମୁଁ ଜାଣିଛି ସବୁ ମୁଁ ଦୋଷ ବିଦୁଷା ମୁଁ ଜାଣିଛି କ'ଣ ଧର୍ମ ମୁଁ ଜାଣିଛି, କିନ୍ତୁ ବର୍ତ୍ତମାନ କହୁଛନ୍ତି ପ୍ରକୃତରେ ମୋର ଭୁଲ ହେଇଗଲା, ମୋର ଯେଉଁ ଆସକ୍ତି ହେଇଗଲି ସେ ଆସକ୍ତି ଦୂରେଇ ରହିଲେ ସେଥିପାଇଁ ତେଣୁ ପରଠାରେ ବର୍ଣ୍ଣନା କରାଯିବ ସେ ଏହିଭଳି ଭାବରେ ଯଦିଓ ପୂର୍ବଜନ୍ମ ପ୍ରାପ୍ତ ହେଲେ କିନ୍ତୁ ପୂର୍ବଜନ୍ମର ପୂର୍ଣ୍ଣ ସ୍ମୃତି ଥିଲା ତାଙ୍କର ଏହି ଭଗବାନଙ୍କ କୃପା ପୂର୍ବଜନ୍ମ ପୂର୍ଣ୍ଣ ସ୍ମୃତି ଥିଲା ତେଣୁ ସେ ଅନ୍ୟମାନଙ୍କ ସହିତ ଆଉ ମିଶୁ ନଥିଲେ ଏ ଆସକ୍ତିକୁ ତ୍ୟାଗ କରିଥିଲେ ସଙ୍ଗ ବହୁତ ଭୟ କରୁଥିଲେ ସଙ୍ଗକୁ ବହୁତ ଭୟ କରି ରୁଜୁରୁଚିକିରି ମାଆଙ୍କର ରୁଜୁରୁଚିକିରି ସେ ଯେଉଁଠି ଫୁଲ ଇଏ ଜନ୍ମ ହେଇଥିଲେ କାଳାନ୍ତର ପର୍ବତରେ ଜନ୍ମ ହେଇଥିଲା ତାଙ୍କର କିନ୍ତୁ ମାଆଙ୍କଠାରୁ ରୁଜୁରୁଚିକିରି ସେ ପଳାଇଗଲେ ସେ କୁଳସ୍ଥ ଆଶ୍ରମ ଯେଉଁ ଆଶ୍ରମରେ ସେ ରାଜା ଥିଲାବେଳେ ଯାଇକି ଭଗବାନଙ୍କର ଆରାଧନା କରୁଥିଲେ ସେ ଆଶ୍ରମକୁ ଯାଇଛନ୍ତି ଏବଂ ସେଇ ମୃଗଜନ୍ମ ବିଷୟରେ ଆସନ୍ତା କାର୍ଯ୍ୟକ୍ରମ ଆଲୋଚନା କରିବା ନବକଥା ପାଠ କରିବା ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏ ଭାଗବତର ପଞ୍ଚମ ସ୍କନ୍ଧ ଏ ଅଷ୍ଟମ ଅଧ୍ୟାୟ 7-14 ଏହି 8 ଅଧ୍ୟାୟରେ ଭରତଚରିତ୍ର ବର୍ଣ୍ଣନା କରାଯାଇଛି ଏ ଆମକୁ ଶିକ୍ଷା ପ୍ରଦାନ କରାଯାଇଛି ଆ ମାଧ୍ୟମରେ ଆମକୁ ଅମୃତ ମଧ୍ୟ ପ୍ରଦାନ କରାଯାଉଛି ସେଥିପାଇଁ ଅମୃତ ଆଖ୍ୟା ଆମକୁ ଏଠି ଆଜିର ଏଠାକୁ ବିଶ୍ରାମ ଦେବା ଜୟ ଶ୍ରୀମନ୍ ଭାଗବତଂ କୀ ଜୟ ଶ୍ରୀ ଗୋପାଳ ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ଅନନ୍ତ କୋଟି ବୈଷ୍ଣବ କୀ ଦାୟୀ ଗୋ ଜୀବାନନ୍ଦେ।